भगवते वासुदेवाय। श्रीमद्भागवतम दशम स्कंद 23 अध्याय मैंने श्रवण करुले यज्ञपति मैंने यज्ञपत्नी मैंने प्रत्यावर्तन करने अपराकृत भगवत भक्ति को दर्शन कर ब्राह्मण मान गदगद एवं निजक निंदा कर निंदा भगवान भक्ति तुलन भगवान भक्ति जो मैंने प्राप्त होती भक्ति भक्ति महाराणी कृपा जो मैंने प्राप्त होती निकट जगतर समस्त सुगुण परिपूर्ण होकर रही धन धन नुहे गुण हूँ धन सुदामा धनी नथिले कि गुण तंकु संसार सबुठ बड़ धन धनी कर दिला जो धन को समस्त जगत ब्रह्मा शिव पर्यटन चलुन से पादरे अड़े दे गुण शांति दिए धन शांति दिए ना से गरीब हो धनी हो सुखी किए जो गुणीमान पुरुष से सुखी धनी धन सहित संपर्क ना जगत सब बड़ धन है भक्ति धन महापुरुष एकता शिक्षा देखते भक्ति जोग भक्ति जोग भक्ति जोग धन भक्ति कृष्ण नाम स्मरण कंदन भगवान को स्मरण करिया भगवान कांदीवा ये हूँ प्रकृत धन तागर जगतर कौन सद्गुण मूल्य रही ब्राह्मण मान समस्त गुण से परिपूर्ण थे कर्मकांड परिपूर्ण थे सब कौन सब जेको सब प्रकार संस्कार नीति नियम को पालन करते कि भगवान भक्ति प्राप्त होता पत्नी मान देख निजक निंदा कर कहीं कृपा सिद्ध हो भगवान पाखु प्रत्यक्ष कृपा प्राप्त हो कृपार सिद्ध दुई प्रकार हूँ भगवान पाखु भगवान सीधा साल कृपा कर दिखती किंवा भगवान जे शक्ति प्राप्त से साधु सीधा साल कृपा कर दिखते दुईटा कृपा सिद्ध दुई उपाय हमें ये भगवान सीधा साल कृपा करदे यज्ञपत्री मान स्वभाव को दर्शन कर भक्तिर महिमा को दर्शन कर निजक निंदा कर आम भक्ति को दर्शन करनी शुद्ध भक्त स्थिति गुरुपाद पद्मर महिमा को आम पर्यटन जाणिने साधुर महिमा को आम जाणिने जेपर्यंत आम भगवत शक्ति प्रभु शक्ति कृपा शक्ति आम प्राप्त न हवा आम जापर का हृदय कृपा किभली कार्य करवल भगवान कृपार शक्ति ही केवल आमको चिन्ह देवी साधु हृदय जो संपत्ति रही कृष्ण को सुख देवार वासना कृष्ण को प्रीति करिवार जो वासना से कृपा बल केवल जान हुए जार बहुत बड़ भाग्य हुए जीवर सबुठ बड़ भाग्य है साधु को जानवा जीवर सबुठ जदि किसी बड़ भाग्य था साधु को चिन्हवा जानवा साधु यदि कहा कृपा करते शुद्ध भक्त यदि कहा कृपा करते से जापर साधु स्थिति कौन भगवान भक्त बस ना भगवान कर्म बस नुहति ज्ञान बस नुहति जोग बस नुहति भगवान भक्त बस भक्तर अधीन रुहत सब भक्तर अधीन जो रुहत विश्वनाथ चकुर ठाकुर से प्रश्न पचारे अम्बरीश आ दुर्वासा प्रसंग चली भगवान बैकुंठ जा पहुंचती कि दुर्वासा भगवान को पचार भगवान कहले अंग भक्त पराधीन अस्वतंत्र दी जय मोर स्वतंत्रता किसी ना जो भगवान पचार भगवान जो एक कहते मोर स्वतंत्रता ना विश्वनाथ चकुर ठाकुर से प्रसंग टीका को उठाई जे प्रभु आपण स्वतंत्रता ना कौन आपण जाणीशु कि निज इच्छा निज स्वतंत्रता को त्याग कर महान पुरुष ना आप श्रेष्ठ पुरुष आपणकर कौन स्वतंत्रता ना आप परम स्वतंत्र पुरुष आपण निजे अधीन हमें ना भक्त आपण को अधीन कै प्रश्न उठे भगवान भक्तर अधीन हो जाती ना भक्त भगवान को अधीन कै क्योंटा भगवान भक्त केवल चाहिए कि भगवान मो अधीन रुहतु बोली से प्रश्न से उठ कारण दुर्वासा बहुत जोगी थी बहुत ବ୍ରହ୍ମଚାରୀ ଥିଲେ, ବହୁତ ବୁଦ୍ଧିମାନ ଥିଲେ, ସେ ପ୍ରଶ୍ନ ପଚାରୁଛନ୍ତି, ଆପଣ କହୁଛନ୍ତି ଅହଂ ଭକ୍ତ ପରାଧୀନ, ଆପଣ ଭକ୍ତର ଅଧୀନ, କଣ ଭକ୍ତ ଆପଣଙ୍କୁ ଅଧୀନ ରଖେ ବା ଅଧୀନ କରିବା ପାଇଁ ଚାହେଁ ନା? ଆପଣ ନିଜ ସ୍ୱଭାବରେ ଅଧୀନ ହେଇଯାଆନ୍ତି। ବରଂ ନା, ଏଟା ମୋର ସ୍ୱଭାବ। ସସ୍ତ୍ରିୟ ସତ୍ପତି ତମୟ ନିର୍ବନ୍ଧ ହୃଦୟ ସାଧବୀ ସମଦର୍ଶୀ ନବଶ୍ୟ କୁର୍ବନ୍ତି ବାଂ ଭକ୍ତିଆ ସସ୍ତ୍ରିୟ ସତ୍ସ୍ତ୍ରିୟ ସତ୍ପତି ଯଥା। ଭଗବାନ ଦୁଇ ଜାଗାରେ ସତ୍ ସତ୍ ଲଗେଇଲେ, ସତ୍ସ୍ତ୍ରିୟ ସତ୍ପତି, ସତୀ ସ୍ତ୍ରୀ ସତ୍ପତିକୁ ସେବା କରିକି ଯେମିତି ପ୍ରସନ୍ନ କରେ, ସତୀ ସ୍ତ୍ରୀ ଯେତେବେଳେ ସତ୍ପତିକୁ ପ୍ରସନ୍ନ କରିଦିଏ ସେତେବେଳେ କଣ ହୁଏ? ପତି ଅଧୀନ ରୁହନ୍ତି, ପତି ନିଜ ଇଚ୍ଛାର ଅଧୀନ ରୁହନ୍ତି। ଗୋଟେ ଜାଗତିକ ସ୍ନେହ ଆଉ ଭଗବତ ସ୍ନେହ ପାଖାପାଖି ଯଦି ବିଚାର କରାଯାଏ, ଯେମିତି ଜଣେ ମା ପୁଅ କଣ ଚେଷ୍ଟା କରେ କି ମା ମୋ ଅଧୀନ ରୁହନ୍ତୁ ବୋଲି, ପୁତ୍ର ଯୋଉ ସେବା, ଏଟା ମା ପୁଅର ସେବାକୁ ଭଗବାନ ପୁରା ସତ୍ସ୍ତ୍ରିୟମ ସତ୍ପତି ଲେଖିଲେ, ଆଉ ଏଠି ସେ ଉଦାହରଣ ଦେଇ ହବନି। ସତ୍ସ୍ତ୍ରିୟମ ସତ୍ପତି ସତ୍ ସତ୍ ଦୁଇ ଜାଗାରେ ଲଗେଇଲେ, ସତୀ ନାରୀ ଯେତେବେଳେ ସେବା କରେ ସବୁ କିଛି ଦେଇ, ତାର ସୁଖ ଚିନ୍ତା ନ କରି ସ୍ୱାମୀର ସେବା କରେ, ତାର ପତି କଣ କହିବେ? ପତି ନିଜ ସେ ବର୍ଷ ହେଇଯିବ ନିଜକୁ ନିଜେ, ସେ ତାକୁ କହିବାକୁ ପଡେ। ସତୀ ନାରୀ କିଛି କହିବାକୁ ପଡେନି, ମୋର କଣ ଆଣିବାକୁ ପଡିବ, କଣ କରିବାକୁ ପଡିବ, ସେ ପୁରା ବର୍ଷ ହେଇକି ରହନ୍ତି। ସ୍ୱାମୀ ଯାହା କହିବା ମାତ୍ର ତାହିଁ କରିବେ, ଏବଂ ଯାହା ନ କହିଥିବେ ତାହିଁ ମଧ୍ୟ ନିଜ, କାରଣ ସେ ବର୍ଷ ହେଇଯାଇଛି। କାହିଁକି ବର୍ଷ ହେଇଗଲେ ନା? ତାଙ୍କ ସେବାରେ ସସ୍ତ୍ରିୟ ସତ୍ପତି ଯଥା। ଭଗବାନଙ୍କର ଭକ୍ତକୁ ଏଠି ସତୀ ନାରୀ ସହିତ ତୁଳନା କଲେ, ଭଗବାନଙ୍କୁ ସତ୍ପତି ସହିତ ତୁଳନା କଲେ। ଜଣେ ଭକ୍ତ ତାର ନିଷ୍କିଞ୍ଚନ ଭାବନାରେ, ଅକିଞ୍ଚନ ଭାବନାରେ ଦିନ ହେଇକି ପ୍ରୀତିପୂର୍ଣ୍ଣ ସେବା ଭଗବାନଙ୍କର କରିକି, ତାର ସତୀ ନାରୀ ଯେମିତି କିଛି ଡିମାଣ୍ଡ ନଥାଏ, କିଛି କଣ ତାର ଦାବିଦାର ବା କିଛି ନଥାଏ, ସେ କେବଳ ପ୍ରୀତିରେ ସେବା କରେ, ସ୍ୱାମୀ ଅଟୋମେଟିକ ବସ ହେଇଯାଆନ୍ତି। ଭଗବାନ ସେଠି ନିଜେ କହୁଛନ୍ତି ବିଶ୍ୱନାଥ ଚତୁର୍ଥ ଟୀକାରେ, ନା ନା ମୋର ସ୍ୱଭାବ ହେଲା ଭକ୍ତ ବସ, ଏଟା ମୋର ସ୍ୱଭାବ, ମୋ ଭକ୍ତ କେବେ ଚାହିଁନି ମୋତେ ବସ କରି ରଖିବା ପାଇଁ, କିନ୍ତୁ ମୁଁ ନିଜେ ନିଜେ ଭକ୍ତ ବସ ହେଇଯାଏ। ଏ ଭକ୍ତ ବସ ଗୁଣ ଭଗବାନଙ୍କର ସବୁଠୁ ବଡ, ଭଗବାନ କୃଷ୍ଣଙ୍କର ବିଶେଷ କରି ପ୍ରାଧାନ୍ୟ, ଭକ୍ତର ବସ ହେଇଯାଏ, ଭକ୍ତର ଅଧୀନ ହେଇଯାଏ। ଯେତେବେଳେ ଭଗବାନ ଭକ୍ତର ଅଧୀନ ହେଇଯିବ, ସେ ଭକ୍ତ ନିକଟରେ କଣ ଆଉ କେଉଁ ଗୁଣର ଅଭାବ ରହିବ, କେଉଁ ଶକ୍ତିର ଅଭାବ ରହିବ? ଭଗବାନ ବସ ହେଇଗଲେ ନା, ଭଗବାନ ଯାହାର ବସ ହେଇଗଲେ ତାଙ୍କର ଇଚ୍ଛା ଶକ୍ତି କ୍ରିୟା ଶକ୍ତି ସବୁ କାଭଳି ହେଇଯିବ ଭଗବାନଙ୍କୁ, ସେ ଯାହା ଚାହିଁବେ ଇଚ୍ଛା କରିବେ, ପ୍ରଭୁ ଏଟା ହଉ ଏଟା ହଉ, ଭଗବାନ ସେ ପ୍ରଭୁ ତାଙ୍କୁ ଶକ୍ତି ଦେଇଛନ୍ତି ନା, ସେ ଭଗବାନ ବସ ହେଇକି ରହିଛନ୍ତି। ଏଇ ସାଧୁଙ୍କୁ ଚିହ୍ନିବା ବା ଏଇ ଭଗବାନଙ୍କର ଭକ୍ତକୁ ଚିହ୍ନିବା ଜୀବନର ବି ସବୁଠୁ ବଡ ପରୀକ୍ଷା ଯଦି ଥାଏ, ସେଇଟା ଭଗବାନଙ୍କୁ ଚିହ୍ନିବା ପାଇଁ ଲକ୍ଷଣ ଅଛି। ଶଙ୍ଖ ଚକ୍ର ଗଦା ପଦ୍ମ ଦେଖିବ ବା କୃଷ୍ଣ ବଂଶୀ ଧରିଥିବେ, ମୟୂରପୁଚ୍ଛ ପିନ୍ଧିବେ, ତ ଭଗବାନଙ୍କୁ ଚିହ୍ନିଦେବ। ଆଉ ଭଗବାନଙ୍କୁ ଚିହ୍ନିବା ପାଇଁ ବହୁତ ପ୍ରକାର ପାରାଫର୍ନେଲିଆ କଣ କୁହାଯିବ, ବହୁତ ପ୍ରକାର ଉପାଦାନ ରହିଛି, ଶାସ୍ତ୍ର ରହିଛି, ଭଗବତ ଗୀତା ଯିଏ ପଢିବ, ଭାଗବତମ ଯିଏ ପଢିବ, ଲୀଳା ଯିଏ ଦର୍ଶନ କରିବ, ବୃନ୍ଦାବନ ଯିବ, ମଥୁରା ଯିବ, ସେ କଣ ଭଗବାନ କୃଷ୍ଣଙ୍କୁ ଦେଖି ଦେଇ ଆସିବ? ହଁ, ଭଗବାନ କୃଷ୍ଣ ତାଙ୍କ ଚରଣ ଚିହ୍ନ ଅଛି, ଏଠି ଏହା କରିଥିଲେ, ପୁତନାଙ୍କୁ ମାରିଥିଲେ, ତାର ବିଶ୍ୱାସ ଆସିବ। ସେଭଳି ସାଧୁଙ୍କୁ କିଏ ପ୍ରତ୍ୟକ୍ଷ ଭାବରେ ଦର୍ଶନ କଲେ ବି ସାଧୁଙ୍କୁ ବିଶ୍ୱାସ କରିପାରିବେନି। ଯେମିତି ଭଗବାନଙ୍କ କୃପାରେ ଭଗବାନଙ୍କୁ ଦର୍ଶନ କରାଯାଏ, ସେଭଳି ସାଧୁ କୃପାରେ ସାଧୁଙ୍କୁ ଦର୍ଶନ କରାଯାଏ, କାରଣ ତାଙ୍କ ହୃଦୟରେ ହୃଦୟ ଭାବଟା ଗୋଟେ ମଣିଷ କେମିତି ବୁଝିବ? ବାପର ହୃଦୟ ଭାବକୁ ପୁଅ ବୁଝିପାରୁନି, ସ୍ତ୍ରୀର ହୃଦୟ ଭାବକୁ ସ୍ୱାମୀ ବୁଝିପାରୁନି, ହୃଦୟଟା ହୃଦୟ ଭାବଟା କେବଳ ଭାବକ୍ରିୟା ହେଇଜାଣନ୍ତି, ଭଗବତ ଶକ୍ତି କେବଳ ତାଙ୍କ ହୃଦୟରେ କାର୍ଯ୍ୟ କରୁଛି। ସେଥିପାଇଁ ଯେଉଁମାନଙ୍କର ଗୁରୁ ଦର୍ଶନ ହେଇନି ସେମାନେ କେବେ ଜାଣିପାରିବେନି, ତାଙ୍କର ଭାଗ୍ୟ ଉଦୟ ହେଇନି ବୋଲି କହିଲେ ଚଳେ। ଯେଉଁମାନଙ୍କର ଗୁରୁ ଶକ୍ତିର ଦର୍ଶନ, ଭଗବତ ଶକ୍ତିର ଦର୍ଶନ, ଗୁରୁ ଶକ୍ତିର ଦର୍ଶନ ହେଉଛି ଭଗବତ ଶକ୍ତିର ଦର୍ଶନ। ଗୁରୁଙ୍କୁ ଦର୍ଶନ କଲେ ତାଙ୍କର ସ୍ୱରୂପ ଦର୍ଶନ ହେଇଗଲା ମାତ୍ରେ ଭଗବତ ସାକ୍ଷାତକାର ସମ୍ଭବ ହେଇଯାଏ, ସେ ଶକ୍ତିଟାକୁ ଜଣେ ଦର୍ଶନ କରିପାରିବ, ଉପଲବ୍ଧି କରିବ ଭଗବତ ଶକ୍ତି। ଆମେ ଗୋଟେ କଣ କଣ କହୁଛି, କଣ କୁହାଯିବ, ବୁଦ୍ଧି ଖର୍ଚ୍ଚ କରିକି ଆମେ ଜାଣୁଛେ, ହଁ ଏତେ ବଡ କାର୍ଯ୍ୟ କରୁଛନ୍ତି ମାନେ ନିଶ୍ଚିତ ଭଗବାନଙ୍କର ଆମେ ଗୋଟେ ଅନୁମାନ ଲଗାଉଛେ ନା ଆଉ କଣ କରୁଛେ? ଆମ ବୁଦ୍ଧିରେ ଆମକୁ ଗୋଟେ ଅନୁମାନ ଲଗାଉଛେ, ହଁ ଏଇଟା ଏଇ କାର୍ଯ୍ୟ କରିଛନ୍ତି ମାନେ ସେ ଅସମ୍ଭବ କାର୍ଯ୍ୟ, ଏଇଟା ନିଶ୍ଚିତ ଭଗବାନଙ୍କର ଶକ୍ତି। ଆମେ କେବଳ ରିଏଲାଇଜ କରିକି ସତ୍ୱଗୁଣରେ ବି ସତ୍ୱଗୁଣ ସ୍ଥିତିରେ ବି ବିଚାର କରୁଛୁ, ହଁ ଏଇଟା କଣ ଆମେ କରିପାରିବେ କି କିଏ କରିପାରିବେନି, ଏଇଟା ଭଗବାନଙ୍କର ଶୁଦ୍ଧ ଭକ୍ତ ସେ କୃପା ପାଇଛନ୍ତି। ଆମେ କାଳେ ବୁଦ୍ଧି ବିଚାର କରି କହୁଛେ, ଉପଲବ୍ଧିର ବିଷୟ ନାହିଁ, ସାକ୍ଷାତ ଦର୍ଶନ ଆମର ହେଇନି ସେ ଶକ୍ତି ଭଗବତ ଶକ୍ତି। ଗୁରୁଙ୍କର ଯୋଉ ସ୍ୱରୂପ ଦର୍ଶନ କରିବା, ଏ ଯୋଉ ସବୁ ତତ୍ଵ ରହିଛି, ଜଣେ ସମ୍ପୂର୍ଣ୍ଣ କାମନା ବାସନାରୁ ମୁକ୍ତ ନହେଲେ, ସମ୍ପୂର୍ଣ୍ଣ କାମନା ବାସନାରୁ ମୁକ୍ତ ହେଇ କେବଳ ଭଗବାନଙ୍କର ସୁଖ, ଗୁରୁଙ୍କର ସୁଖ ପାଇଁ ସେ ବ୍ୟାକୁଳ ନହେଲେ ସେ କେମିତି ଗୁରୁ ତାଙ୍କ ସ୍ୱରୂପଟା କେମିତି ପ୍ରକାଶ କରେ, ସେ କେମିତି ପ୍ରକାଶ କରିବେ? ଗୁରୁଙ୍କର ଯୋଉ ସ୍ୱରୂପ, ଶୁଦ୍ଧ ଭକ୍ତଙ୍କର ଯୋଉ ସ୍ୱରୂପ ରହିଲା, ନିକୁଞ୍ଜ ଜୀବନ ରତି କେଲି ସିଦ୍ଧି, ତାଙ୍କର ଯୋଉ ମଞ୍ଜରୀ ସ୍ୱରୂପ, ତାଙ୍କ ସ୍ୱରୂପ ସେଟା ଯାହା, ସେଟାକୁ ଆମେ ଦର୍ଶନ କରିବା, ସେଟା କେମିତି ଦର୍ଶନ କରିବା? ଆମେ ସିନା ଗୋଟେ କାମନା ବାସନାରୁ ମୁକ୍ତ ହେଲେ, ଭୌତିକ ମାୟା ଶକ୍ତିରୁ ଗଲେ ଆମେ ଦର୍ଶନ କରିବା, ନହେଲେ କେମିତି ଦର୍ଶନ କରିବା? ଆଉ ସେଇଟା ଦର୍ଶନ ହେଲା ପର୍ଯ୍ୟନ୍ତ ଭଗବତ ଶକ୍ତିର ଦର୍ଶନ ଆମର ହେଇପାରିବନି, କେମିତି ହେଇପାରିବ? ସେ ଶକ୍ତିରାକୁ ସେ ପଠେଇଛନ୍ତି ଭାଇ ଜଗତକୁ, ତୁମେ ଏଇଠି ଦର୍ଶନ କରିକି ଯାଅ, ଜୀବ ଭଗବାନ ପାଖରୁ ଯାଇପାରିବ ନାହିଁ। ସେଥିପାଇଁ ଭଗବାନ କଣ କରୁଛନ୍ତି, ନିଜେ ଆସୁଛନ୍ତି, ନିଜେ ନ ଆସିପାରିବେ ତାଙ୍କର ଶୁଦ୍ଧ ଭକ୍ତଙ୍କୁ ପଠାଉଛନ୍ତି। ଆମେ ତାଙ୍କ ସହିତ କନେକ୍ଟ ହେବା ପାଇଁ ଚାହୁଁଛେ, ଆମର ପ୍ରୋସେସ ହଉଛି ଏହା, ଭଗବାନ ସହିତ ଆମେ କେବେ ହେଲେ ସମ୍ପର୍କ ସ୍ଥାପନ କରିପାରିବା ନାହିଁ, କାହିଁକି ସେ ସମ୍ପୂର୍ଣ୍ଣ ଶୁଦ୍ଧ ସ୍ଥିତିରେ ରହୁଛନ୍ତି। ତେଣୁ ଆମର ଯେତେ ପ୍ରକାର ପ୍ରାର୍ଥନା, ଯେତେ ପ୍ରକାର ପୂଜା, ଯେତେ ପ୍ରକାର ଉପାସନା, ଯେତେ ପ୍ରକାର ଶରଣାଗତି, ସବୁ ତାଙ୍କର ଶୁଦ୍ଧ ଭକ୍ତ ମାଧ୍ୟମରେ ଯିବ। ସେ ଶୁଦ୍ଧ ଭକ୍ତଙ୍କ କୃପା ଯଦି ଆମେ ଲାଭ କରିବା, ତାହେଲେ କୃପାରେ ଆମେ ସିଦ୍ଧି ଲାଭ କରିବା, କୃପା ସିଦ୍ଧ, ସେଟା କୃପା ସିଦ୍ଧ କୁହାଯାଏ, ଶୁଦ୍ଧ ଭକ୍ତଙ୍କର କୃପା। ଆଉ କୃପା ପାଇଁ ଅନ୍ତର ସେଭଳି ବ୍ୟାକୁଳତା ରହିବା ଦରକାର। ଆଉ କୃପା ପ୍ରାପ୍ତ ପାଇଁ ଟିକେ ଅସୁବିଧାରେ ପଡିକି, ଆମେ ସଂସାର ଯେମିତି ଲୋକ ଅସୁବିଧାରେ ପଡିଲେ ମଠ ମନ୍ଦିରକୁ ଯାଆନ୍ତି, ଅସୁବିଧାରେ ପଡିଲେ ମନ୍ଦିର ଯାଇ ପୂଜା କରିବେ, ପ୍ରଭୁମରେ ସୁବିଧାଟା ହେଇଯାଉ। କୃପାଟା ଯେ ଗୋଟେ ସାମୟିକ, ଆମର କେବଳ କିଛି ଜୀବନରେ ସଂଗ୍ରାମ ବା ଜୀବନରେ କିଛି ଅସୁବିଧା ହଉଛି ଆମେ ସେଥିପାଇଁ କୃପା ଆବଶ୍ୟକ, ସେଟା ନୁହେଁ। କୃପା ବିନା ମୋ ଜୀବନଟା ଅଧୁରା, ଗୋଟେ ଭକ୍ତକୁ ଉପଲବ୍ଧି ଯେତେବେଳେ ଆସିବ ସେ ସବୁ ଦିଗରୁ, ଖାଲି ଶୁଣୁଥିଲେ ନା ଆମେ ଭକ୍ତି, ଶ୍ରଦ୍ଧା ଯାହାର ଆସିବ ସେ ଦେଖିପାରିବ କେବେ ମୁଁ ଅନର୍ଥଗ୍ରସ୍ତ ଅବସ୍ଥାରେ ଅଛି, ମୋତେ କୃପା। ସେଥିପାଇଁ ସେ କାହିଁକି ଲେଖିଲେ, କରୋନା ନ ହେଲେ କାନ୍ଦିଆ କାନ୍ଦିଆ, କାହିଁକି ଲେଖିଲେ? ଏ କଣ ଗାଇବା ପାଇଁ କେବଳ ହେଇଛି ନା କଣ ନା? କୁ ଆମେ ଉପଲବ୍ଧି କରିଦେବା, ଆମର ଉପଲବ୍ଧି ହଉଛି କି ମୁଁ ପ୍ରାଣ ରଖିବିନି, ମୋର ଗୁରୁ କୃଷ୍ଣଙ୍କର କୃପା ବିନା ମୋ ଶରୀରଟାକୁ ଛାଡ଼ିଦେବି, ଏମିତି ଉପଲବ୍ଧି କାର ଆସିବ କେବେ ବି? ଯେତେବେଳେ ଅତି ଗମ୍ଭୀର ସେ ହବ ସେ ଯାଇ ଜାଣିପାରିବ, ତାକୁ ସେତିକି କଷ୍ଟ ହବ ଶରୀର ରହିବାରେ ଯା ମୃତ୍ୟୁଟା ସବୁ, ସେତିକି କୃପା ବିନା। କୃପାଟା ଯେତେବେଳେ ଜଣେ ସମ୍ବଳ ବୋଲି ବିଚାର କରିବ, କୃପା ବିନା କୌଣସି, ଗୁରୁଦେବ ସେ କଥା କୁହନ୍ତି, ଅସମ୍ଭବ ଯଦି ସମ୍ଭବ କରିପାରେ ସେ ହେଉଛି ଭଗବାନଙ୍କର କୃପା। କୃପା ପାଖରେ ଆଉ ଅସମ୍ଭବ ଶବ୍ଦଟା ଲାଗିପାରିବନି, ଭଗବାନଙ୍କ କୃପା ପାଖରେ ଅସମ୍ଭବ ଶବ୍ଦ କିଛି ଲାଗିପାରିବନି, ସବୁକିଛି ସମ୍ଭବ। ସେ କୃପା ଶକ୍ତିକୁ ଉପଲବ୍ଧି କରିବା, ସେ କୃପା ଶକ୍ତିକୁ ଉପଲବ୍ଧି କରିବା, ନହେଲେ କାହିଁକି ରାଧାରାଣୀକୁ ଏତେ ମହିମା ଦଉଛନ୍ତି ବ୍ରଜରେ ହଉ ବା ଆମ ସମ୍ପ୍ରଦାୟ, କାହିଁକି ରାଧାରାଣୀକୁ ଏତେ ମହିମା ଦଉଛନ୍ତି? କୁହନ୍ତୁ ନା କୃପା ମହିଷ ଭଗବାନଙ୍କୁ ପ୍ରାପ୍ତ ହେବାକୁ ହେଲେ, ଭଗବାନଙ୍କୁ ବୁଝିବାକୁ ହେଲେ ରାଧାରାଣୀଙ୍କର କୃପା ଆବଶ୍ୟକ ରହିଛି, କୃପା ସେ କୃପା ଶକ୍ତି, ସେ ଶକ୍ତି ଅବରୋହ ପନ୍ଥାରେ ଆସି ଗୁରୁପାଦ ପଦ୍ମରେ ପହଞ୍ଚନ୍ତି। ସେ ଶକ୍ତିକୁ ଆମେ ଉପଲବ୍ଧି କରିବାକୁ ପଡିବ, ଗୁରୁଙ୍କର ଶକ୍ତିକୁ, ଶୁଦ୍ଧ ଭକ୍ତଙ୍କର ଶକ୍ତିକୁ, ଆଚାର୍ଯ୍ୟମାନଙ୍କର ଶକ୍ତିକୁ ବାରମ୍ବାର ବାରମ୍ବାର ପ୍ରାର୍ଥନା କରି ତାଙ୍କ ସ୍ୱରୂପଟା ଆମର ଦର୍ଶନ ହବ। ସ୍ୱରୂପ ଦର୍ଶନ ଯେତେବେଳେ ନ ହେଇଛି, ତାହେଲେ ଗୁରୁ ସାକ୍ଷାତକାର ହେଇପାରେନି। ଏସବୁ ବହୁତ ତତ୍ତ୍ୱ ଜିନିଷ ଗୁରୁଙ୍କର, ଗୁରୁଦେବ ସେ କଥା କୁହନ୍ତି, ଗୁରୁଙ୍କର ଏ ଶରୀର ରକ୍ତ ମାଂସ ପିଣ୍ଡର ଶରୀର ନୁହେଁ, ସେ ମୋଟା ନୁହନ୍ତି, ପତଳା ନୁହନ୍ତି, ଗୋରା ନୁହନ୍ତି, କଳା ନୁହନ୍ତି, ସେ ହେଉଛନ୍ତି ଭଗବାନଙ୍କର ସ୍ୱରୂପ ଶକ୍ତିର ଦୂତ। ଭକ୍ତି ସେ କଥା କୁହନ୍ତି ନା, ମ୍ୟାନ୍ ଅଫ୍ ବୈକୁଣ୍ଠସ, ଯେଉଁମାନେ ସବୁ ସେ ଜଗତରୁ ଆସିଛନ୍ତି ସେମାନେ ମ୍ୟାନ୍ ଅଫ୍ ବୈକୁଣ୍ଠସ ନିତ୍ୟସିଦ୍ଧ, ସେମାନେ ସେ ଜଗତର, ସେ ଜଗତର ଲୋକ, ସେ ସ୍ୱରୂପଟାକୁ ଆମେ ଦର୍ଶନ କରିବା, ସେଟା ହେଉଛି ଗୁରୁ ଦର୍ଶନ। ବହୁତ ଗୌଡ଼ୀୟ ବୈଷ୍ଣବ ଯୋଉ ସିଦ୍ଧାନ୍ତ, ମାନେ ଅତି ଉଚ୍ଚ ସିଦ୍ଧାନ୍ତ, ଆଉ ସମ୍ପୂର୍ଣ୍ଣ ଏଟା ଭାବ ପ୍ରବଣତାର ଜିନିଷ ନୁହେଁ। ସେ ଶକ୍ତିଟାକୁ ଉପଲବ୍ଧି ଜଣେ କଲା ପରେ ସେ ଉନ୍ମୁଖ ହେଇଯିବ, ଭଜନର ଉନ୍ମୁଖ ହୁଏ, ଉପଲବ୍ଧି କରିବ, ଦର୍ଶନ କରିବ ସେ କୃପା ଶକ୍ତି। ସେଟା ସିଦ୍ଧ କରିବ ଗୋଟେ ଜୀବକୁ, ଆମେ କେମିତି ଆଉ ସିଦ୍ଧ ହବା? ଯେଉଁ କୃପା ଭଗବାନଙ୍କ ପାଖରୁ ଆସିଛି ଆଉ ଗୁରୁପାଦ ପଦ୍ମ ପାଖରେ ପହଞ୍ଚିଛି, ତାଙ୍କୁ ପ୍ରସନ୍ନ କରିପାରିଲେ, ଗୁରୁଦେବ ଖୁସି ହେଇଗଲା ପରେ ସେ କୃପା ବଳରେ ଆମେ ସିଦ୍ଧ ହବା? ନା କେମିତି ସିଦ୍ଧ ହବା? ହେଇପାରିବାନି, ଆମେ ତ ଭଜନ ସାଧନ କଳିଯୁଗରେ କରିପାରିବାନି। ଗୁରୁଦେବ କହୁଛନ୍ତି ବୋଲି ଆମେ ଭଜନ କରୁଛେ ଭଜନରେ, ସେଥିପାଇଁ ସେ ଲେଖିଲେଣି ସେ ଭଜନରେ, ଶ୍ରୀକୃଷ୍ଣ ଭଜିତେ ନାହିଁ ଚାହେ ମତି, ବିଷୟ ବିଷୟ ଭୋଗତେ ପ୍ରବଳ ଆସକ୍ତି, ବିଷୟର ଆଶା ନାହିଁ ଛାଡ଼େ ମନ, ବିଷୟ ଏତେ ସଦା ଥା। ଗୁରୁଙ୍କ ପ୍ରାର୍ଥନା କରାହଉଛି, ବିଷୟର ଆଶାଟା ମନ ଛାଡ଼ୁନି, ବିଷୟ ଛାଡ଼ିଦେଲେ କଣ ହବ, ମନ ସବୁବେଳେ ଧାଉଁଛି ସେଠୁ। କୃଷ୍ଣଙ୍କୁ ଭଜନ କରିବା ଆମର ଶକ୍ତି ନାହିଁ, ଆଉ ସେଟା ହଉଛି ବାସ୍ତବ କଥା। ସେ ଯୋଉ ଆଚାର୍ଯ୍ୟ ସବୁ ରଚନା କରିଛନ୍ତି, କେବଳ କୃଷ୍ଣ ଭଜନ କେତେବେଳେ ହବ ନା, କେବଳ ଗୁରୁଙ୍କୁ ଆମେ ଧରିଛୁ ବୋଲି କୃଷ୍ଣ ଭଜନ ହବ। ଯାହାର ଯେତିକି ଡଙ୍ଗାଟା ଦେଖିଛ ନା ନାହିଁ, ଡଙ୍ଗାଟା ଡଙ୍ଗାଟା ଯୋଉ ଦେଖୁଛ, ବୋଟ ଦେଖୁଛ ନା ନାହିଁ, କଣ ଏଟା କହୁଛ, ଏ ଯୋଉ ଲଞ୍ଚ ଗୁଡା ଲଞ୍ଚ, ଆଉ ଯୋଉ ଯୋଉଟା ସମୁଦ୍ର ଯାଉଛି ସେଟା କଣ କହୁଛ, ଜାହାଜ ନା, ଜାହାଜ ଗୁଡା ବଡ ବଡ ଯୋଉ ଜାହାଜ ସବୁ ସିମେଣ୍ଟ ଲୋଡ ସବୁ ନେଇକି ଯାଉଛି, ତ ଉପରକୁ କେତେ, ଏ ଆମର ଡଙ୍ଗାଟା ଯୋଉ ପଡିଛି ଦେଖୁନା, ସେଠି ଉପରକୁ କେତେ ତଳକୁ କେତେ, ତଳେ ଅଧିକା ଅଛି ବୋଲି ଜଳ ଉପରେ ଭାସୁଛି, ସେ ଲୋକଙ୍କୁ କ୍ୟାରି କରିକି ନେଇପାରୁଛି। ଏ ଯୋଉ ଜାହାଜ ଗୁଡା ଯାଉଛି ସମୁଦ୍ର ସବୁ, ସେ ଭିତରେ କେତେ, ଉପରୁ କେବଳ ଦେଖାଯାଉଛି ଟିକେ ଯାଉଛି, ଭିତରେ ତା ଜଳରେ ବୁଡ଼ିକି ସେଥିପାଇଁ ସେ ଭାସୁଛି ନା। ସେଭଳିଆ କୃଷ୍ଣ ଭଜନର ଯୋଉ ଶକ୍ତି ସେଟା କେଉଁଠୁ ଆସୁଛି, ଭିତରେ, ଏଇ ଭିତରଟା ହଉଛି ଏଇଟା ଭିତରେ, ଗୁରୁଙ୍କର ପ୍ରତି ତାଙ୍କର କେତେ, ତାଙ୍କର କିଭଳି ଗୁରୁ ଦର୍ଶନ ହେଇଛି, କିଭଳି ଗୁରୁଙ୍କୁ ସେ ଉପଲବ୍ଧି କରିଛନ୍ତି, ବାହାର ଜିନିଷ ନୁହେଁ ଗୁରୁ ଦର୍ଶନ, ବାହାର ବାହାର ଜିନିଷ ନୁହେଁ, ସେଟା ଭିତରେ ଜିନିଷ। ସେ ତ ଗୁରୁ ଦର୍ଶନ ହେଇଗଲା ମାନେ ଭଗବତ ଦର୍ଶନ ହବ, ହେଇଗଲା ତୁମର ସମ୍ପୂର୍ଣ୍ଣ ଦୋଷରୁ ଜଣେ ମୁକ୍ତ ହେଇଯିବ, ସିଦ୍ଧ ହେଇଗଲା। ସେ ଗୁରୁପାଦ ପଦ୍ମଙ୍କୁ ଦର୍ଶନ କରିବା ହଉଛି ଜୀବନର ଲକ୍ଷ୍ୟ, ସେଥିପାଇଁ ଏତେ ଉପାସନା। ଏ କହିଲେଣି ଶ୍ରୀକୃଷ୍ଣ ଭଜିତ ନାହିଁ ଚାହେ ମତେ, ବିଷୟ ଭଗତେ ପ୍ରବଳ ଆସକ୍ତି। ଯେତେ ପ୍ରକାର ସବୁ ଭଜନ ଆମର ସବୁ ଯେତେ ଆଚାର୍ଯ୍ୟମାନେ ସବୁ ବିଶେଷ କରି ଲେଖିଛନ୍ତି, ବିଶେଷ କରି ଭକ୍ତିମୟ ଠାକୁର ସବୁ ଲେଖିଛନ୍ତି, ସବୁ ଗୁରୁତତ୍ତ୍ୱ ପ୍ରାଣୀ ପକେଇଛନ୍ତି ନା, ଆଉ ସବୁ ଗୁରୁତତ୍ତ୍ୱ ପ୍ରାଣୀ ପକେଇଛନ୍ତି। ଗୁରୁଙ୍କର କରୁଣା ନହେଲେ ଆମର ହବ ନାହିଁ, ଗୁରୁ ବୈଷ୍ଣବଙ୍କର କରୁଣା, ହରି ଗୁରୁ ବୈଷ୍ଣବଙ୍କର କରୁଣା, ତେଣୁ ହରିଙ୍କ ପାଖରେ ଯିବା ପୂର୍ବରୁ ଗୁରୁ ଆଉ ବୈଷ୍ଣବମାନଙ୍କର କରୁଣା ଆମର ଦରକାର। କରୁଣା ନହେଲେ ଆମେ କୌଣସି ସମସ୍ୟାକୁ ସମାଧାନ କରିପାରିବା ନାହିଁ, ଆଉ ସେ କୃପାଟା ହିଁ ଆମକୁ ସିଦ୍ଧ ଅବସ୍ଥା ଦେବ। କେବେ କୃଷ୍ଣଙ୍କର କରୁଣା ହବ, କିନ୍ତୁ ସେଥିପାଇଁ ଜଣେ ବ୍ୟାକୁଳ ହେବା ଦରକାର ନା। ଭକ୍ତିମୟ ଠାକୁର ଆଦି ଆଚାର୍ଯ୍ୟମାନେ କାହିଁକି ଏତେ ଭଜନ ଲେଖିଛନ୍ତି ଦେଖୁନ, ଯୋଉ ଭଜନ ସବୁ ଲେଖା ହେଲା, ଛୟ ବେଗ ଦମି ଛୟ ଦୋଷ ସଦି, ଛୟ ବେଗ ରୂପକୋ ସ୍ୱାମୀ କଣ ଲେଖିଲେ, ଛୟ ବେଗ କଥା, ଛୟ ଦୋଷ କଥା, ଛୟ ଗୁଣ କଥା ସବୁ ଲେଖିଲେ କି ନାହିଁ ଉପଦେଶ ସମ୍ବୃତରେ, ତା ରଚନା କରିଦେଇଗଲେ, ଏଇଟା ଦୋଷ, ଏଇଟା ହଉଛି ଗୁଣ, କିନ୍ତୁ କେମିତି ସମାଧାନ କରିବା, କେମିତି ବିଦୃତ କରିବା, ଇଏ ଆସିଲେ ଲେଖିଲେ ଭକ୍ତିବିନୋଦ ଠାକୁର। ଭକ୍ତିବିନୋଦ ଧାରା ଆମେ କହୁଛେ, ଆସିଲେ ରଚନା କଲେ, ଛୟ ବେଗ ଦମି ଛୟ ଦୋଷ ସୁଦି ଛୟ ଗୁଣ ଦେହ ଦାସେ, ମୁଁ ଆପଣଙ୍କର ଦାସ, ମୋତେ ଏଇ ଛୟ ଦୋଷକୁ ଶୋଧନ କରନ୍ତୁ, ଛୟ ଗୁଣ ପ୍ରଦାନ କରନ୍ତୁ, ଛୟ ସତସଙ୍ଗ ଦିଅନ୍ତୁ, ଛୟ ସତସଙ୍ଗ ଦେହ ଏ ଆମରେ ବସିଛି ସଙ୍ଗରେ ଆସେ, ମୁଁ ବସିକି ରହିଛି, ଆପଣ ନ ଦେଲେ ସଙ୍ଗ, ଆପଣଙ୍କ କୃପା ନହେଲେ କଦାପି ମୁଁ ଏଟା ପ୍ରାପ୍ତ ହେଇପାରିବି ନାହିଁ। ଏଇଟା ଗୋଟେ ମୁଣ୍ଡପିଟିଆ ରାସ୍ତା ନା, ଆଉ ସେଇଟା କଣ ଛୋଟିଆ କାମ, ଏମିତି ଆମ ଜୀବନ ସାରା ଚାହିଁକି ବସିକି ରହିବାକୁ ପଡିବ। ଗୋଟେ ଗରିବ ସେ ଧନୀ ହବ, କୋଟିପତି ହବ, ତାର କେବେ ସେ ଡେଟ୍ ଦେଇପାରିବ? ଗୋଟେ ଗରିବ ଯିଏ ଯିଏ ଆସିକି ସବୁ ଏ ବିଣା କାଟିକି ନଉଛନ୍ତି, ଯୋଉ ଝପୁଡ଼ି କରିକି ରହିଛନ୍ତି, ଏ ଯୋଉ ଆମେ ଥିଲେ ଭାବିଲେ ତୁମ ଘର ପଛକଟରେ ସେ ଯୋଉ ଲୋକ ସବୁ ଅଛନ୍ତି, ତାଙ୍କୁ ଆମେ ପଚାରେ ସେ କେବେ କୋଟିପତି ହବ, ପଚାରନା ଯାଇକି ଯିଏ ତୁମେ ଅଛନ୍ତି ସବୁ ପଚାରେ, ସେ କଣ ଡେଟ୍ ଦବ, ହଁ ସେ କହିପାରିବ? ସେ କହିଲେ ସେ ହସିବ, ଆରେ କୋଟିପତି କଣ ଆଜ୍ଞା, ଆମେ ପେଟ ପୋଡିଯାଉଛି, ଘର ଛାଇପାରୁନି, ସେ କଣ କଣ ଡେଟ୍ ଦେଇପାରିବ, ସେ କେବଳ କଣ କହିପାରିବ, ଯାହା ମାଲିକ ମାଲିକର ଇଚ୍ଛା। ଅସମ୍ଭବ ଜିନିଷ ଜାଗାରେ ଆମେ କାହାକୁ ଲଗଉଛୁ, ଯେତେବେଳେ ଅସମ୍ଭବ ହଉଛି ସେଟା ଭଗବାନଙ୍କୁ ଲଗଉଛୁ, ଯାହା ପ୍ରଭୁ କରିବା, ଆଉ ଆଉ କଣ ଆମ ଦ୍ୱାରା କିଛି ହବ, ଏଇଟା ସବୁବେଳେ ଏଇ ମୋଟାକୁ କଣ୍ଟିନ୍ୟୁ କରିବାକୁ ପଡେ। ଯେମିତି ଗୋଟେ ଗରିବ ଲୋକ କଣ୍ଟିନ୍ୟୁ କରିକି ରହୁଛି, କେବଳ ଆଶାଟା କିନ୍ତୁ ତାର ଅଛି, ମୋ ପୁଅଟା ଚାକିରି କରିଦେଲେ ହଁ ଗୋଟେ ଭଲ କୋଠା ମୋର ହେଇଯିବ, ଯାହା ମାଲିକ କରିବେ ଆଉ ସବୁ ଭାବୁଛି, କିନ୍ତୁ ତାପରେ ସେସବୁ ସେ ମାଲିକ ଉପରେ ଛାଡୁଛି। କାରଣ ଗୋଟେ ଅସମ୍ଭବ ଜିନିଷଟା ନା, ତାର ପାଇଁ ଗୋଟେ ଅସମ୍ଭବ ଜିନିଷ। ଭକ୍ତିର ଯଦି ସିଦ୍ଧାନ୍ତକୁ ଧରାଯିବ ଆମ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ। ସେଥିପାଇଁ ସେ କହୁଛନ୍ତି ନା, କରୋନା ନହେଲେ ମୁଁ ମରିଯିବି ଆଉ, ମୋର ସ୍ୱର ରଖିବା ଦରକାର ନାହିଁ, ମୁଁ କାନ୍ଦି କାନ୍ଦି ମରିଯିବି, କାରଣ ଅସମ୍ଭବ ହେଇଯିବ ଆଉ। ସ୍ୱ ବୁଦ୍ଧି ଜ୍ଞାନ ବଳରେ, ସ୍ୱ ସାଧନ ଭଜନ ବଳରେ ଭକ୍ତିରେ ସିଦ୍ଧିପ୍ରାପ୍ତ ହେବା, ତା ଦେହରେ ଭୌତିକ ପ୍ରତିବନ୍ଧକକୁ, ଶରୀରର ପ୍ରତିବନ୍ଧକ, ଭୌତିକ ଜଗତର ପ୍ରତିବନ୍ଧକ, ଭଜନର ପ୍ରତିବନ୍ଧକ, ତୁମେ ଆଡ଼େଇ ଆଡ଼ିକା ଯେମିତି ସମୁଦ୍ରରେ ତୁମେ କେତେ ଲହଡ଼ିକି ଆଡ଼େଇବ। ଆମେ ଆମେ ନିଜର ସଂସ୍କାର ହେଉଛି ଦୁର୍ବଳ, ପରିବେଶ କଳିଯୁଗର ପରିବେଶ ସବୁବେଳେ ସେଭଳି ଆମର ଆମର ଅନୁକୂଳ ନାହିଁ, ଆମେ ଯାହା ଚାହୁଁଛେ ସେଟା ମିଳିବନି। ଆମେ କୋଉ ଠିକ ଯେ ଆମେ ଆମେ ଯଦି ଆମେ କାକୁ ଠିକ, ଆମେ ଯୋଉଟା ଆଶା କରୁଛେ ସେଟା ଠିକ ନୁହେଁ, କାହିଁକି ଆମ ଯଦି ଆଶାଟା ଆମର ଯଦି ମନୋଭାବଟା ଠିକ ଥାନ୍ତା, ପରମାତ୍ମା ହୃଦୟରେ ଅଛନ୍ତି, ସେ ଆମକୁ ସେଇ ହିସାବରେ ବ୍ୟବସ୍ଥା କରିଥାନ୍ତେ। ତେଣୁ ସେ ଜାଣିଛନ୍ତି କେଉଁଠି ରହିଲେ କଣ କଲେ କଣ ମଙ୍ଗଳ, ସେ ସେଇ ହିସାବରେ ତୁମକୁ ବୁଦ୍ଧି ଦେଉଛନ୍ତି, ସେଇ ଜାଣି ତୁମକୁ ରଖୁଛନ୍ତି। ଚଏସରେ କିଛି କାମ ହୁଏନି, ସବୁଥିରେ ପରମାତ୍ମା ହୃଦୟରେ ରହିଛନ୍ତି। କେତେ କେତେ ଚ୍ୟାଲେଞ୍ଜକୁ ତୁମେ ଗ୍ରହଣ କରିବ, ଏଣେ ଶରୀର ଗୋଟେ, ବୁଦ୍ଧି ଗୋଟେ, ମନ ଗୋଟେ, ବିଭିନ୍ନ ପ୍ରକାର କୁସଂସ୍କାର, ବାହାର ବାଧା ବିଘ୍ନ, ଅନ୍ତର ବାଧା ବିଘ୍ନ, ତାକୁ ନେଇ ଗୋଟେ ଜୀବ କଣ ପ୍ରସିଦ୍ଧି ପ୍ରାପ୍ତ ହବ। ତେଣୁ ତାର ଗୋଟିଏ ଭରସା କଣ, ଯେମିତି ଗରିବ ଲୋକଟା କେବେ ସେ କୋଟିପତି ହବ ସେ କହିପାରିବନି, କିନ୍ତୁ ମନ କେତେବେଳେ କେତେବେଳେ ହଉଛି କଣ, ଆମ କୋଟିପତି ମୋ ପୁଅଟା ଚାକିରି କଲେ ହବ, ସେଭଳିଆ ଗୋଟେ ଜଣେ ଭକ୍ତ ମୁଁ କେବେ ସିଦ୍ଧି ପ୍ରାପ୍ତ ହେବି ସେଟା କୃଷ୍ଣଙ୍କୁ, ସେଟା ଆମର ଚିନ୍ତା କରିବା ଆବଶ୍ୟକ କି ନାହିଁ, କିନ୍ତୁ ଆମେ ଦାୟିତ୍ୱହୀନ ହେବା ଉଚିତ ନୁହେଁ। ଆଶାଟା ରହିବା ଦରକାର, ଏ ଜୀବନରେ କେମିତି କୃଷ୍ଣଙ୍କୁ ଟିକେ ପ୍ରାପ୍ତ ହେବି, ତାଙ୍କ ପାଖକୁ ଯିବି, ସେବା କରିବି, ଆଉ ଏଇଟା ହଉଛି ମୋର ଶକ୍ତିର ଜିନିଷ ନୁହେଁ, ଏଇଟା ହଉଛି ମୋର ଗୁରୁଦେବଙ୍କର କୃପା, ସେ ଚାହିଁବେ ମୋତେ ନେଇକି ଯିବେ। ଯଦି ଗୁରୁ କୃଷ୍ଣ ଚାହିଁବେ ମୋର ଆବଶ୍ୟକ ରହିଛି ବା ମୁଁ ସେଭଳି ଅଯୋଗ୍ୟ ସେବକ, ତାହେଲେ ସେ ଯଦି ଚାହିଁବେ ଭଗବାନଙ୍କୁ ଆବେଦନ କରିକି ମୋତେ ନେଇକି ଯିବେ, ନହେଲେ କାହିଁକି ସେ ସବୁ ପଦ ଯୋଉ ଏତେ ସୁନ୍ଦର ସୁନ୍ଦର ପଦ ତତ୍ତ୍ୱ ଗୁଡିକ ସବୁ ଭିତରେ ରଖିଦେଇ ଚାଲିଗଲେ। ଦେଖୁଣ ସେ ଲେଖିଲେ ବୈଷ୍ଣବର ଆବେଦନ କୃଷ୍ଣ ଦୟାମୟ ମୋହେନ ପାମର ପ୍ରତି ହବେ ନ ସଦୟ। ବୈଷ୍ଣବ ଯଦି ମୋ ପାଇଁ ଆବେଦନ କରିବେ ତ କୃଷ୍ଣ ଦୟାମୟ ମୋତେ କିଛି କରିବେ, ବୈଷ୍ଣବ ଆବେଦନ କରିବା ଦରକାର ଭଗବାନ, ଭଗବାନଙ୍କୁ ଏହି ପ୍ରାର୍ଥନା କରାଯାଉଛି, ବୈଷ୍ଣବ ଆବେଦନ ନ କଲେ ମୋତେ କୃଷ୍ଣ କେବେ ଦୟା କରିବେ ନାହିଁ। ସିଦ୍ଧାନ୍ତ ଆମର ସବୁ ରହିଲା ଗୋଟିଏ ସିଦ୍ଧାନ୍ତ ଏସବୁ ଆଉ, ସ୍ୱତନ୍ତ୍ର ଆମେ ପ୍ରାର୍ଥନା କଲେ ଭଗବାନ ଶୁଣିବେ ନାହିଁ, କାହିଁକି ଶୁଣିବେନି ଜଣେ ପ୍ରଶ୍ନ କରିବେ, କାହିଁକି ମୁଁ ସ୍ୱତନ୍ତ୍ର ପ୍ରାର୍ଥନା କଲେ କାହିଁକି ଶୁଣିବେନି। ଯେହେତୁ ଗୋଟେ ଚୋର ସ୍ୱତନ୍ତ୍ର ଭାବରେ ଯେତେ ଯେତେ ପ୍ରକାର କଥା କହିବେ ଜଜ୍କୁ, ଜଜ୍ ଆଗେ ପୁରେଇ ଦେବ କି ତାକୁ, କାହିଁକି ତୁମ ନାଁରେ ବହୁତ କେସ୍ ରହିଛି, ତୁମର ଦୋଷ ଅଛି, ସେଟା ଗୋଟେ ଜୀବ ବହୁ ଅପରାଧରେ ଅପରାଧୀ, ତାକୁ ଆଶ୍ରୟ ଭଗବାନ ଦେବେନି, ଭଗବାନ ପବିତ୍ର ମାନେ ଜୀବଟା କେମିତି ସିଦ୍ଧ ହବ, ଭଗବାନ ରାସ୍ତା ଦେଲେ କେମିତି ସୁଧ ଭକ୍ତଙ୍କର ଚରଣାଶ୍ରୟ କରିକି ତାଙ୍କର ପାଦପଦ୍ମ, ତାଙ୍କର ଶିକ୍ଷା, ତାଙ୍କର ସବୁକିଛି ତାଙ୍କୁ ଆଶ୍ରୟ କରିକି ଜୀବନରେ ବହୁ ବ୍ୟାକୁଳ ଚିତ୍ତରେ ଭଜନ କରିକି ଅପେକ୍ଷା କରି ପ୍ରାର୍ଥନା କରି ସମୟ କାଟିବାକୁ ପଡ଼ିବ। କେବେ ସେ ଦିନ ହବ, ସେଟା କେବେ ହବ ବୋଲି ତ ସେଟା କଣ ଆଚାର୍ଯ୍ୟମାନେ କହିପାରିଲେନି, ତୁମେ ନିରାଶ ହେଲେ କଣ, କେବେ ଅନର୍ଥ ଯିବ, କେବେ ମୋର କେବେ ଆମର ଶୁଭ ଦିନ ହୋଇବ ଉଦୟ, ବୃନ୍ଦାବନ ଧାମ ମମ କହି ହୋଇବ ଆଶ୍ରୟ, ଦେଖିଲେ ନା ସିଏ କେବେ ମୋର ଶୁଭ ଦିନ ଆସିବ, କେବେ ମୁଁ ବୃନ୍ଦାବନ ଯିବି, କେବେ ହବ ବୋଲେ ସ୍ୱଦିନ, ସେ ସମସ୍ତେ କେବେ କହି ଛାଡ଼ ଦେଇଛନ୍ତି, ଭଜନର ଭାବକୁ ଏମିତି ରଖିଛନ୍ତି କେବେ ହବ, ତାମାନେ କଣ ମୁଁ ଆମେ ହଉଛେ ଅସହାୟ, ଆମେ ହଉଛେ ଅସହାୟ। ଦୁଇ ପ୍ରକାର ଅସହାୟ ଲୋକ ଅଛନ୍ତି, ଜଣେ ଗୋଟେ ଗୋଟେ ପ୍ରକାର ଲୋକ ଅସହାୟ ହେଇଗଲେ କଣ ହୁଅନ୍ତି, ତାଙ୍କର ଉତ୍ସାହଟା ଭାଙ୍ଗିଯାଏ। ଆମର ଯୋଉ ଅସହାୟତା ସେଇଟା ନୁହେଁ, ଆମର ଗୋଟିଏ ଆଶା ରହିଛି, କଣ ଆଶା ରହିଛି, ଆମର ଗୋଟେ ଆଲମ୍ବନ ଅଛି, କଣ ଆଲମ୍ବନ ଅଛି, ଆମ ପାଖରେ ଗୁରୁ ବୈଷ୍ଣବ ଅଛନ୍ତି, ଆମ ପାଖରେ ଗୁରୁ ବୈଷ୍ଣବ ଅଛନ୍ତି। ଯେମିତି ଜଣଙ୍କ ନାଁ କେସ୍ ଅଛି, ସେ ତାର ଏକୁଟିଆ ତାର ବୁଲିବ, ସେ ତାର ପୋଲିସ କତିକି ଯିବନି, କୋର୍ଟକୁ ଯିବନି, ଦେଖା ଦେବନି, ତାର ଯେତେ କହିବ ମୋର ମୋର ତ କିଛି ଦୋଷ ନାହିଁ, ମୁଁ କାହିଁକି ଯିବି, କଣ ହଉ ୱାରେଣ୍ଟି ୱାରେଣ୍ଟି ନା କଣ କଣ କୁହନ୍ତି ନା, ବୁଲୁଥିବ ତା ପଛରେ ଆଉ, କେତେବେଳେ ପୋଲିସ ଧରିବ ତୁମ ମାନି ପଳେଇବ ଆଉ। ଯାହା ପାଖରେ ଓକିଲ ଅଛି, ଓକିଲ ତ କଣ କରିବ, ସେ ପରାମର୍ଶ ଦେଇକି ଆଗତୁରା କଣ ନେଇ ଆସନ୍ତି, କଣ ଗୋଟେ ଆଡଭାନ୍ସ ବେଲ, ଆଡଭାନ୍ସ ବେଲ ନେଇ ଆସିବ ଓକିଲ, ତାକୁ ଓକିଲ ଆଣିବ ନା, ତୁମେ ଯାଇ ଆଡଭାନ୍ସ ବେଲ ନେଇ ଆସିବ, ହଁ ଓକିଲ ଆଣିବ ନା, ସେ ତୁମ ଓକିଲଟା ଅଛି ନା, ସେ ତୁମ ପାଇଁ ସବୁ କାମ କରିଦେବ, ତୁମେ ଗୋଟେ କୁହନ୍ତିନି ଗଳା ବାଟ ଖସିବା ବାଟ, ସେ କରିଦବ, ଏଇ ବାଟ ତୁ ଖସିବୁ, ତୁ ଏହା କହିବୁ ତା କହିବୁ, ତା ପାଇଁ ସବୁ ପ୍ରିପେୟାର କରୁଛି ନା, ଆଉ ଗୋଟେ ଯିବୁକୁ ସେଇଭଳି ଗୋଟେ ଯିବାର ବହୁ କାଳରୁ ଏ ଦୋଷ ଗୁଡା ରହିଛି ନା, ଏ ଯୋଉ ସିଦ୍ଧ ପ୍ରାପ୍ତ ହଉଛନ୍ତି ଗୋପୀମାନେ ସରି ଯଜ୍ଞପତି ମାନେ ସାକ୍ଷାତ ଭଗବାନଙ୍କର କୃପାରେ ସିଦ୍ଧ ହେଇଗଲେ, ଆମେ କଣ କଣ କରିବୁ ଆମ ଜୀବନରେ, ଆମେ କଣ କୃଷ୍ଣଙ୍କୁ ସାକ୍ଷାତ ଦର୍ଶନ କରିକି ସିଦ୍ଧ ହେଇପାରିବେ କି? କୃଷ୍ଣ ବି କୌଣସି ଜୀବକୁ ନିରାଶ କରିବା ପାଇଁ ଚାହାନ୍ତିନି, କୃଷ୍ଣ ସମସ୍ତଙ୍କ ପାଇଁ, କୃଷ୍ଣଙ୍କର ଏମିତି ଗୋଟେ ବ୍ୟବସ୍ଥା ନାହିଁ ଯେ କେବଳ ଏଇ ଜୀବ ମାନେ ମୋତେ ପ୍ରାପ୍ତ ହୁଅନ୍ତୁ, କିନ୍ତୁ ଜୀବ ଶୁଦ୍ଧ ହଉ, ଶୁଦ୍ଧ ଭକ୍ତି ଆଚରଣ କରି ପ୍ରେମ ପ୍ରାପ୍ତ ହଉ, ମୋ ନିକଟକୁ ଆସୁ, ସେଥିପାଇଁ ଯେଉଁ ଯେଉଁ ଜୀବର ଯେଉଁ ଯେଉଁ ସ୍ଥିତି ଅଛି ସେଇ ସେଇ ଉପାୟ ସବୁ ଜୀବର ଉଦ୍ଧାର କରିବା ପାଇଁ ଭଗବାନ କଲେ, ସବୁ ଜୀବର ଉଦ୍ଧାର କରିବା ପାଇଁ, ଗୋଟେ ବାୟୁଗ୍ରସ୍ତ ଜୀବକୁ ଉଦ୍ଧାର କରିବା ପାଇଁ ବି ରାସ୍ତା କଲେ, ବର୍ଣ୍ଣାଶ୍ରମ ସିଷ୍ଟମ କଲେ, ସେ ବର୍ଣ୍ଣାଶ୍ରମ ଧର୍ମ ରହିବେ, ବର୍ଣ୍ଣାଶ୍ରମ ରହି ଗୁରୁ ଗ୍ରହଣ କରିବେ, ଗୁରୁ ଗ୍ରହଣ କରି ଗୁରୁଙ୍କଠୁ ଶିକ୍ଷା ନେବେ, ପୁଣି ତାଙ୍କର ସେ କାମନା ବାସନାରୁ ମୁକ୍ତ ହେଇକି ପୁଣି ଗୁରୁଙ୍କ ସେବା କରିକି ପୁଣି ତାଙ୍କ ସ୍ୱରୂପ ସ୍ଥିତିକି ଆସିବେ, ସମସ୍ତଙ୍କ ପାଇଁ ରାସ୍ତା କରିଛି, ଆସି ତ ଆମେ ତ ପାରିବେ ନା, ଆମ ନିଜ ନିଜ ଚେଷ୍ଟାରେ ଏଇଟା ହେଇପାରିବ ନାହିଁ, କୃପା ହିଁ ସମ୍ବଳ, ତ ଜଣେ କହିବେ ତାଙ୍କ କୃପା କେମିତି ପାଇବେ, ତାଙ୍କ କୃପା ପାଇବାର ପଥ ଆଚାର୍ଯ୍ୟ ମାନେ ସବୁ କରିଦେଇଗଲେ, କୃପା ଏଭଳି ଭାବରେ ମିଳିବ, ଯାହା ଗୁରୁ ବୈଷ୍ଣବ ଆଦେଶ ଦଉଛନ୍ତି ତାଙ୍କ ହିସାବରେ ଆମକୁ ସେବା କରିବାକୁ ପଡିବ, ତାଙ୍କୁ ପ୍ରସନ୍ନ କରିବାକୁ ପଡିବ, ଆଉ ଗୁରୁ ବୈଷ୍ଣବଙ୍କର କାର୍ଯ୍ୟଟା କଣ, ତାଙ୍କର କାର୍ଯ୍ୟଟା କଣ, କଣ ଖାଲି ସେ ଯାହା କହିଦେବେ ଆମେ ସେଟା ମାନିନବୁ, ଆମେ ନା ତାଙ୍କର ଜୀବନ ଲକ୍ଷ୍ୟ ଥିବ କିଭଳି ଭଗବାନଙ୍କୁ ପ୍ରସନ୍ନ କରିବା, ସୁଖ ଦେବା, ଏଇଟା ସେଇଟା ତାଙ୍କୁ ପ୍ରୀତି ପ୍ରୀତି କରିବା, ଏଇଟା ଆଉ କୌଣସି ସମ୍ପର୍କ ନାହିଁ, ଆଉ କୌଣସି ସମ୍ବନ୍ଧ ନାହିଁ, ନହେଲେ ଶକ୍ତିଟା କେମିତି ଆସିବ, ଯିଏ ଭଗବାନଙ୍କୁ ସୁଖ ଦେବା ପାଇଁ ଚାହୁଁନି ତୁମେ ତାଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କଲେ, ଆଉ ତୁମର ଅଦର ତୁମେ ସୁଖ ଦେବାର ଭଗବାନଙ୍କୁ ସୁଖ ଦେବାର ବାସନାଟା ତୁମର ଦିନକୁ ଦିନ କେମିତି ଆସିବ, ତୁମର ବି ଆସିବନି, ତୁମର ବି ଉଦୟ ହେବନି ମୁଁ ଭଗବାନଙ୍କୁ ସୁଖ ଦେବି ବୋଲି, କାହିଁକି ସେଟା ଭଗବାନଙ୍କ ପାଖରେ ପହଞ୍ଚି ପାରୁନି ନା, ପ୍ରଭୁଙ୍କ ପାଖରେ ପହଞ୍ଚି ପାରୁନି, ସେମିତି ତାଙ୍କର ଅନୁଗତରେ ଆମେ ସେବା କରିକି ସିଦ୍ଧ ହେବା ପାଇଁ ଆମେ ଚାହୁଁଛେ, ମନରେ ବ୍ୟାକୁଳତା ଆସିବା ଦରକାର, ନିଷ୍କପଟ ଚିତ୍ତରେ ଗୁରୁ ବୈଷ୍ଣବଙ୍କର ଗୁରୁଦେବ କେବଳ ଆମକୁ ଗୋଟିଏ ଶିଖିଛନ୍ତି, ଏବେ ଟିକେ ହରିକଥା କଣ ଜାଣିଛୁ କହୁଛୁ, କିନ୍ତୁ ଗୁରୁଦେବ କେବଳ ଆମକୁ ଗୋଟିଏ କଥା କହିଛନ୍ତି ଜୀବନରେ, ନିଷ୍କପଟରେ ତୁମେ ସେବା କର ଆଉ ଠିକଣା ହରିନାମ କର, ଯେତେବେଳେ ହରିନାମ ଷୋଳମାଳା ଜପ କରୁଛ ବହୁତ ସାବଧାନରେ କର, ଗୁରୁଦେବ ବିରକ୍ତ ହଉଛନ୍ତି, ଯଦି କି ଅଧିକା ନା ଆଜ୍ଞା ଅଧିକା ମୁଁ ନାମ କରିବି, ସେ ମଧ୍ୟ ଜଣେ କରେ ମୁଁ ଅଧିକା ନାମ କରିବି, ଏହା କରିବି, ଗୁରୁଦେବ ବିରକ୍ତ ହେବେ, ତୁ ଷୋଳମାଳାଟା ଠିକସେ କର, ନିରପରାଧ ନାମ କର, ଯେତେବେଳେ ନାମ କରୁଛ ଧ୍ୟାନପୂର୍ବକ କର, ଧ୍ୟାନପୂର୍ବକ ସବୁବେଳେ ଯେମିତି ନାମ କଲା କରିବା ମାତ୍ରେ ନାମ ପ୍ରଭୁଙ୍କର ଚରଣର ମତି, କୃଷ୍ଣଙ୍କ ଗୁରୁଙ୍କ ବୈଷ୍ଣବଙ୍କ ଚରଣର ମତି ଶବ୍ଦ ନାମ ଧ୍ୱନିକୁ ଶ୍ରବଣ କରୁଥିବା ମନରେ ବ୍ୟାକୁଳତା ଆସିବ, ସେ ନାମ ହିଁ ଶକ୍ତି ଆମକୁ ଦେବେ, ଯଦି ନାମଟା ସୁସ୍ଥ ନାମ ନ ହେଇପାରିଲା ତାପରେ ଧ୍ୟାନ ଦେବାକୁ ପଡିବ, ଯଦି ନାମଟା ଠିକଣା ଆମର ନ ହେଇପାରିଲା ଧୀରେ ଧୀରେ ନାମ ବୃତ୍ତି ରୁଚି ହୋଇଯିବ କମିଯିବ, ନାମ ପ୍ରତି ରୁଚି ରୁଚି କଲେ ମାନେ ବିଭିନ୍ନ ଅନର୍ଥ ପୁଣି ମାଡ଼ିବେ ଆସିବ, ଆଉ ନାମ ପ୍ରତି ରୁଚି ଆଣିବା ପାଇଁ ଗୁରୁଦେବ ସବୁବେଳେ କୁହନ୍ତି ତୁ ନିଷ୍କପଟ ସାଧୁଗୁରୁଙ୍କର ସେବାରେ ଲାଗିଯାଅ, ନିଷ୍କପଟ ସେବା କର, କପଟ କରଣୀ ନିଷ୍କପଟ ପ୍ରତିପୂର୍ଣ୍ଣ ସେବାରେ ତୁମେ ଲାଗିଯାଅ, ତୁମର ମଙ୍ଗଳ ହବ, ଗୁରୁ ବୈଷ୍ଣବଙ୍କର ସେବା କଲେ କି ସ୍ୱୀକୃତି ଲାଭ ହବ ନା, ଆଉ ସ୍ୱୀକୃତି କଲେ ତୁମ ହରିନାମ ଉପରେ ବିଶ୍ୱାସ ଆସିବ, ସ୍ୱୀକୃତିଟା ବଢିଲା ମାନେ ନାମ ପ୍ରଭୁଙ୍କ ଉପରେ ବିଶ୍ୱାସ ଆସିବ, ଏଟା ବହୁ ଜନ୍ମର ଜିନିଷ, ଏଥିପାଇଁ ନିରାଶ ହବାର କଥା ନାହିଁ, ଯେଉଁ ଜନ୍ମରୁ ହେଲେ ଗୋଟେ ଆମେ ଆରମ୍ଭ ଖାତା ଖୋଲିବା, ଯେଉଁ ଜନ୍ମରୁ ତ ବୋଲେ ଆମେ ଖାତା ଖୋଲିବା ନା, ନିରାଶ ହବାର ନାହିଁ କିନ୍ତୁ ଗମ୍ଭୀର ହବାର ଅଛି, କିନ୍ତୁ ଗୋଟିଏ ଜିନିଷକୁ ମନେ ରଖିବାକୁ ପଡିବ, ଆମ ହାତରେ ଏ ପଥ ଏତେ କଣ କୁହାଯିବ ବିଶାଳ ପଥ ଆଉ ସୂକ୍ଷ୍ମ ପଥ ଆମ ହାତରେ କିଛି ନାହିଁ, କେବଳ କୃପା ଉପରେ ହିଁ ଆମେ ନିର୍ଭର କରିକି ରହିଛେ, କୃପା ଉପରେ ଆମେ ନିର୍ଭର କରିଛେ, ଆଉ ସେ କୃପା ହଉଛି ସାଧୁଗୁରୁଙ୍କର ଯୋଉ ନିୟମ ରହିଛି, ଆମେ ତାପରେ ପୂର୍ଣ୍ଣ ବିଶ୍ୱାସ ପ୍ରଭୁପାତ କହିଛନ୍ତି ନା ଏଇଟା ତୁମେ ଏଇଟା କର, ବହୁତ ବହୁତ ସମୟରେ ପ୍ରଭୁପାତ ବହୁତ ଦୃଢ ଭାବରେ ସବୁ ଜିନିଷ କହିଛନ୍ତି, ମଙ୍ଗଳାରତୀ ଆସ, ଷୋଳମାଳା ଜପ କର, ଚାରିଟା ନିୟମ ପାଳନ କର, ଭାଗବତମ ପଢ, ଭାଗବତମ ପ୍ରତିଦିନ ଭାଗବତମ ଶ୍ରବଣ କର, ବୁକ୍ସ ଟ୍ୟୁସନ କର, ତୁମେ ଗୋଲୋକ ବୃନ୍ଦାବନ ଯିବ। ତାହେଲେ ଏତିକି ଜିନିଷକୁ ଆମେ ଠିକ ସେ କରିପାରୁଛେ? ଯେ ଆମେ ଠିକ ସେ କରିପାରିବା, ଆମେ ଚାଲିବା ସତ କହିଛନ୍ତି, ଠିକ ସେ କର। ତୁମେ ସରଳ ନିଷ୍କପଟ ଚିତ୍ର ସବୁ କର, ନାମ କର, ଯାହା ଯାହା ସବୁ କହିଲେ। ଆଉ ଯଦି ବି କରିପାରୁନା ଆମେ ଆମେ ଯଦି ଆମର ସେ ସ୍ଥିତିଟା ନାହିଁ ବା ସେ ଷ୍ଟାଣ୍ଡାର୍ଡଟାକୁ ଆମେ ମେଣ୍ଟେନ୍ କରିପାରୁନା, ଆମେ ଏଇଟାକୁ ଆଗେ ଅଫିସିଆଲି କର, ତା ସାଧୁ ଏଇଟା କହିଛନ୍ତି, ତାଦ୍ୱାରା ତୁମେ ସ୍ୱୀକୃତି କିଛି ଅର୍ଜନ କରିବ ଆଉ ଉପଲବ୍ଧି ବି ଆସିବ। ଆମେ ସିଦ୍ଧବା ନା, ଏଇ ଯୋଉ କଥା ପଡିଛି ଆଜି ଯଜ୍ଞପତ୍ରୀ ମାନେ ଦର୍ଶନ କରିକି ସେମାନେ ଆଜି ନିନ୍ଦା କରୁଛନ୍ତି, କାହିଁକି? ସେମାନେ ଭକ୍ତିରେ ସିଦ୍ଧି ପ୍ରାପ୍ତ ହେଇକି ଯାଇଥିଲେ, କୃପା ସିଦ୍ଧ ହେଇଥିଲେ, କୃପା ସିଦ୍ଧ ହେଇଥିଲେ। ଆମକୁ ସବୁବେଳେ ମନେ ରଖିବାକୁ ପଡିବ, ମୋର ଭକ୍ତି ନାହିଁ, ଭକ୍ତି ଆଉ ହାସ ଅବସ୍ଥାରେ ମୁଁ ଅଛି। କର୍ମ ନାହିଁ, ଜ୍ଞାନ ନାହିଁ, କୃଷ୍ଣ ଭକ୍ତି ନାହିଁ। ମୋର କର୍ମ ନାହିଁ, ଜ୍ଞାନ ନାହିଁ, କୃଷ୍ଣ ଭକ୍ତି ନାହିଁ, କେମିତି ଭଗବାନଙ୍କୁ ଚରଣ କମଳ ପାଇବି? ଜଣେ ଭକ୍ତ ସବୁବେଳେ ବିଚାର କରିବ। ତେଣୁ ଯଜ୍ଞପତି ମାନଙ୍କୁ ଦର୍ଶନ କଲା ପରେ ବ୍ରାହ୍ମଣ ମାନେ ଏଭଳି କହୁଛନ୍ତି, ନାସାମ୍ ଦିଜାତି ସଂସ୍କାର ନ ନିବାସ ଗୁରାବପି ନ ତପୋ ନାତ୍ମୈ ମାଂସା ନ ଶୌଚମ୍ ନ କ୍ରିୟା ଶୁଭମ୍ ତଥାପି ହ୍ୟତମ ଶ୍ଲୋକ କୃଷ୍ଣ ଯୋଗ ସ୍ୱରେଶ୍ୱର ସ୍ୱର ସ୍ୱରେଇ ଭକ୍ତି ଦୃଢା ନ ଚସ୍ମାକମ୍ ସଂସା ସଂସ୍କାର ଦୀମତାମପି। ଏଇମାନେ ତାଙ୍କ ପତ୍ନୀମାନଙ୍କ କଥା କହୁଛନ୍ତି, ଏଇମାନେ ଉପନୟନ ସଂସ୍କାର, ଗୁରୁଗୃହରେ ବାସ, ତପସ୍ୟା, ଆତ୍ମବିଚାର, ଶୌଚ ଏବଂ ମଙ୍ଗଳଦାୟକ ସନ୍ଧ୍ୟ ବନ୍ଦନା ଆଦି କିଛି କରିନାହାନ୍ତି, ତଥାପି ଉତ୍ତମ ଶ୍ଳୋକ ମହାଯୋଗୀ ଶ୍ରୀକୃଷ୍ଣଙ୍କ ପ୍ରତି ଦୃଢ଼ ଭକ୍ତି ସେମାନଙ୍କର ଜନ୍ମିଛି। ପରନ୍ତୁ ଆମେମାନେ ଉପନୟନାଦି ସଂସ୍କାର ଯୁକ୍ତ ହେଲେ ମଧ୍ୟ ଆମର ସେ ଭକ୍ତି ଉଦୟ ହୋଇନି। କିଏ କହୁଛନ୍ତି? ବ୍ରାହ୍ମଣ ମାନେ କହୁଛନ୍ତି। ଏଇ ହଉଛି ଗୋଟେ ସୁନ୍ଦର ସିଦ୍ଧାନ୍ତ, ଯାହା ଦେଖ ସେମାନେ ନିଜେ ନିଜେ ଜାଣିପାରୁଛନ୍ତି ସେମାନଙ୍କର କଣ କଣ ଯୋଗ୍ୟତା ଥିଲା। ଗୋଟେ ଗୋଟେ କହୁଛନ୍ତି କଣ କଣ କହିଲେ, ଆଗେ ପ୍ରଥମ କହିଲେ ଯେ ଆମ ସ୍ତ୍ରୀମାନଙ୍କର ଏଇ ଯୋଗ୍ୟତା ନାହିଁ, ତା ମାନେ ଆମର ଏଇ ଯୋଗ୍ୟତା ଅଛି। ନା ଆସାମ ନ ଏସାମ, ଏମାନଙ୍କର କଣ ନାହିଁ, ଦିଜାତି ସଂସ୍କାର। ବ୍ରାହ୍ମଣ ମାନେ କଣ ହୁଅନ୍ତି, କଣ ନିଅନ୍ତି ସେଟା ଉପନୟନ? କଣ ବ୍ରାହ୍ମଣୀ ମାନଙ୍କର ସ୍ତ୍ରୀ ଲୋକମାନଙ୍କର କଣ ହୁଏ କି? ଝିଅମାନଙ୍କର କଣ ବ୍ରାହ୍ମଣୀ କନ୍ୟା ଯୋଉମାନେ ଅଛନ୍ତି ତାଙ୍କର କଣ ହୁଏ ନା କଣ ନାହିଁ? ଦେଖ ଆମେ ବ୍ରାହ୍ମଣୀ ଯୋଉ ଆମର ସଂସ୍କାର ହେଇଛି ତାଙ୍କର ତ ନାହିଁ। ତାର ଭକ୍ତିଟା କାହା ଉପରେ ନିର୍ଭର କରେ ଏଥିରୁ ବିଚାର କରାଯାଉ। କାରଣ ଭକ୍ତିର କାରଣ କଣ, ଭକ୍ତିର କାରଣଟା କଣ? ଭକ୍ତିର କାରଣ ହଉଛି ଭକ୍ତି। ଭକ୍ତିଙ୍କୁ ଆଉ କେହି ପ୍ରାଦୁର୍ଭାବ କରିପାରିବେନି, ଭକ୍ତିଙ୍କୁ ଆବିର୍ଭାବ କରିପାରିବେନି। ଭକ୍ତି ଭକ୍ତିଙ୍କୁ ଆବିର୍ଭାବ କରାନ୍ତି, ସେ ତ ନିଜ ସେଲ୍ଫ ମ୍ୟାନିଫେଷ୍ଟେଡ୍ ହେବ। ଆଉ ସେ ସାଧୁ ହୃଦୟରେ ଯୋଉ ସାଧୁ ସଂଘ କାହିଁ କୁହାଯାଏ, ଭକ୍ତିର ମୂଳ ହେଲା ସାଧୁ ସଂଘ। କଣ ସାଧୁ ସଂଘ? ଏଇ ସାଧୁର କରୁଣା। ସେ ଭକ୍ତି ଆସିବେ, ସେ ଭକ୍ତି ତୁମ ହୃଦୟରେ ହବ। ଆଉ ଭକ୍ତିର କିଛି କାରଣ ନାହିଁ, ତୁମେ ଏଇଟା କରିଦେଲେ ତୁମର ଭକ୍ତି ହେଇଯିବ ନାହିଁ। ତାହେଲେ ଭକ୍ତି କଣ ହେଇଗଲେ? ଅହେତୁ କେଉଁ ହେଲେନି, କାରଣର ଅଧୀନ ହେଇଗଲେ। କାରଣ ଆମେ ଯାହା ସବୁ କରୁଛେ ଏହା ଦ୍ୱାରା ଆମେ ଭଗବାନଙ୍କୁ ଭକ୍ତି ପାଇବା ତାହା ନୁହେଁ, ଭକ୍ତିର କାରଣ ସେଟା ନୁହେଁ, ସେ ଭକ୍ତିର କାରଣ ନୁହେଁ। ଆମେ ଏଇ ନିୟମ ଗୁଡିକୁ ପାଳନ କଲା ପରେ ଭକ୍ତି ସ୍ୱୟଂ ଆବିର୍ଭାବ ହେବେ। ସେ ସ୍ୱୟଂ ଜିନିଷ ମାନେ କଣ, ତାର କାରଣ କଣ ରହିବ? ସୂର୍ଯ୍ୟ କଣ କଲେ ସୂର୍ଯ୍ୟ ଉଦୟ ହବ? କଣ କଲେ ବାବୁଲି ହବ? ସକାଳୁ ଉଠିକି ତୁମେ ରାତି 3ଟାରେ ଉଠିକି ତୁମେ ଦୀପ ଲଗେଇଲେ ସୂର୍ଯ୍ୟ ଉଦୟ ହେବେ ନା? କଣ କଲେ କାଲି ଠିକ ଟାଇମରେ ଉଦୟ ହେବେ? କିଛି ଅଛି କାରଣ? କିଛି ନାହିଁ, ତାଙ୍କ ଇଚ୍ଛା। ଯେତେବେଳେ ତାର ଉଦୟ ହେବେ, ଯେତେବେଳେ କିରଣ ଦେବେ, ସେ ତାଙ୍କ ନିଜ ନା ଆଉ ତାଙ୍କ ସେଲ୍ଫ ମ୍ୟାନିଫେଷ୍ଟେଡ୍, ତା ନିଜେ ପ୍ରକାଶିତ ହେବେ, ସ୍ୱତଃ ପ୍ରକାଶିତ ନା? ଆମେ କିଛି କରିଦେଇକି ଯଦି କିରଣ ଦଉନା ଆମେ କିଛି କରିଦେଇ ପାରିବା? ଭକ୍ତି ସେ ଗୋଟେ ଗୋଟେ କାଟୁଛନ୍ତି ଆଜି, ଭକ୍ତିକୁ ଦେଖିକି ନିଜର ଯୋଗ୍ୟତାକୁ ବିଚାର କରୁଛନ୍ତି। ଆରେ ଆମ ପାଖରେ ଏଇ ଯୋଗ୍ୟତା ଅଛି, କିନ୍ତୁ ଆମ ପତ୍ନୀମାନଙ୍କ ପାଖରେ କିଛି ଯୋଗ୍ୟତା ନଥିଲା, ସେମାନେ କେମିତି ଭକ୍ତି ପାଇଲେ? ସେମାନେ ଗୋଟେ ଜିନିଷ ଜାଣିନଥିଲେ। କଣ ଜାଣିନଥିଲେ? ଯେ ଏମାନେ ସାକ୍ଷାତ ଆଜି ଗଲେ ଯାଇକି କୃଷ୍ଣଙ୍କ ପାଖରୁ କୃପାଟା ପାଇକି ପଳେଇ ଆଇଲେ। ତାହେଲେ ଚିନ୍ତା କରୁନା, ଆମେ ଯାଇଥିଲେ ମଧ୍ୟ ପାଇଥାନ୍ତୁ, କିନ୍ତୁ ଆମର ତ ଯାଇପାରିଲୁନୁ। କିନ୍ତୁ ଏମାନଙ୍କୁ କୃଷ୍ଣ କେମିତି କୃପା କଲେ? ଯେ ଏମାନଙ୍କର କୌଣସି ସଂସ୍କାର ପ୍ରଥମେ କହିଲେ ନାତି ନାସମ ଦିଜାତି ସଂସ୍କାର, ବ୍ରାହ୍ମଣ ମାନଙ୍କ ଯୋଉ ସଂସ୍କାର ପୁରୁଷର ହୁଏ ନାରୀର ତ ହୁଏନି, ଆଙ୍କର ତ ସଂସ୍କାର ନାହିଁ। ଆଚ୍ଛା ନ ନିବାସ ଗୁରୁରପି ଗୁରାବପି, ଯୋଉ ସାଧୁ ସଂଘ କୋଉଠୁ ହୁଏ? ଗୁରୁକୁଳରେ। ଆମେ ଯାଇ ଗୁରୁକୁଳରେ ରହିଥିଲୁ, ଆମେ ବିବାହ ପୂର୍ବରୁ ଯାଇ ଗୁରୁକୁଳ ସବୁ ପଢ଼ିଥିଲୁ। ଆଚ୍ଛା ଏମାନେ ଯେହେତୁ ଯାଇ ଗୁରୁକୁଳରେ ରୁହନ୍ତିନି, ତାହେଲେ ଗୁରୁକୁଳ ଯେତେବେଳେ ରହିନାହାନ୍ତି, ତାହେଲେ ବେଦାଭ୍ୟାସ କରିବା, ବ୍ରହ୍ମ ଧ୍ୟାନ ବା ଭଗବାନଙ୍କୁ ଧ୍ୟାନ କରିବା, ଆଉ ସିଷ୍ଟମେଟିକାଲ ଲାଇଫ। ଗୁରୁକୁଳର ସବୁଠୁ ବଡ ଜୀବନ ହେଲା ଶୃଙ୍ଖଳା, ବ୍ରହ୍ମଚାରୀ ଜୀବନର ସବୁଠୁ ବଡ ଜିନିଷ ହେଲା ଶୃଙ୍ଖଳା। ଯୋଉ ଉଶୃଙ୍ଖଳିତ ସେ କେବେ ସାଧୁ ହେଇପାରିବନି। ଯାହାର ସବୁବେଳେ କଣ କୁହାଯାଏ, ଉଶୃଙ୍ଖଳିତ ସ୍ୱଭାବ ସେ ସବୁ ହେଇପାରିବେ। ତାର ଉତ୍ତେଜିତ ଭାବନା ସବୁବେଳେ ଏଜିଟେଟ ମାଇଣ୍ଡ ତମ ଗୁଣ, ସେ ସାଧୁ ହେଇପାରିବେନି। ସାଧୁ ହେବା ପାଇଁ ତାକୁ କାଠିଗର ପାଠ ହେଇଯିବ, ସାଧୁ ହେଲେ ସହିଷ୍ଣୁ ହେବାକୁ ପଡିବ, ବହୁତ କିଛି ପଥର ହେବାକୁ ପଡିବ। ଗୁରୁଦେବ କୁହନ୍ତି ତା ପଥର ହେଇପାରିଲେ ସାଧୁ ହବ, ଭଗବାନ ତ ପାଇବା ପାଇଁ ଚାହୁଁଛ ନା। ଯେ ଉଶୃଙ୍ଖଳିତ ବିଶେଷ କରି ଯୋଉମାନେ ନୀତି ନିୟମ ପାଳନ କରିବାର ନାହିଁ, ସଂସ୍କାର ଗୁଡିକ ସାମାଜିକ ସଂସ୍କାର ଆଚରଣ ବ୍ୟବହାର ଚାଲିଚଳନ କଥାଭାଷା ଅତ୍ୟନ୍ତ ଉଶୃଙ୍ଖଳିତ, ଯାହା କୁହନ୍ତି ଗୋଟେ ଖୁଲମ ଖୁଲା ଲାଇଫ, ଢିଲମ ଢିଲମ ଢିଲା ଲାଇଫ, ସେମାନେ ସାଧୁ ହେଇପାରିବେ। ସାଧୁ ହେଲେ ବି ତାଙ୍କ ଜୀବନର କୌଣସି ସ୍ୱାଦ ନାହିଁ, ତାଙ୍କ ଜୀବନର ସ୍ୱାଦ ନାହିଁ, ବରଂ ସେ କର୍ମୀ ହେଇଥିଲେ ସ୍ୱାଦ ପାଇଥାନ୍ତେ। ସାଧୁ ଜୀବନ ଅତ୍ୟନ୍ତ ଶୃଙ୍ଖଳିତ। ପ୍ରଥମ ସାଧୁ ବ୍ରହ୍ମଚାରୀ ଜୀବନ ପ୍ରଥମ ଜିନିଷ ହେଲା ଗୁରୁକୁଳରେ ବାସ କରିବା, ପ୍ରଥମ ହେଲା ଶୃଙ୍ଖଳା, କେମିତି ଖାଇବ, କେମିତି କଥା କହିବ, କେମିତି ଚଳିବ, କେମିତି କେଉଁ ପରିସ୍ଥିତିରେ କଣ କରିବ, ଏଗୁଡ଼ା ସବୁ ଶିଖିବା ଦରକାର। ଶୃଙ୍ଖଳା ବହୁତ ଶୃଙ୍ଖଳିତ ହେଲେ ଜଣେ ସାଧୁ ହବ। ଯେହେତୁ ଏ ଗୁଣଟା ତ କାହାର ଜନ୍ମରୁ ନଥାଏ, ତେଣୁ ସେ ଗୁରୁକୁଳକୁ ଯାଆନ୍ତି, ତେଣୁ ଗୁରୁ ସେବା ମାଧ୍ୟମରେ ଶିକ୍ଷା ମାଧ୍ୟମରେ ତାକୁ ସଂସ୍କାରିତ କରନ୍ତି। ଗୁରୁ ସଂସ୍କାରିତ କରିବେ ନା ଆଉ ଦୀକ୍ଷାଟ ମାନେ କଣ, ଦୀକ୍ଷାଟ ମାନେ କଣ, ଦୀକ୍ଷାର ଅଲଗା ନାମ କଣ, ସଂସ୍କାର। ଦଶବିଧ ସଂସ୍କାର, ଦଶବିଧ ସଂସ୍କାର ଭିତରୁ ଗୋଟେ ସଂସ୍କାର ନାମ ହଉଛି ଦୀକ୍ଷା। ଦଶଟା ସଂସ୍କାର ଯୋଉ ଅଛି ଗର୍ଭଧାନ କତୁରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଯୋଉ ଦଶଟା ସଂସ୍କାର ଅଛି, ତା ଭିତରେ ଗୋଟେ ସଂସ୍କାର ନାମ ହଉଛି ଦୀକ୍ଷା। ଦୀକ୍ଷା ଗୋଟେ ସଂସ୍କାର ଭିତରେ ଯାଏ, ସଂସ୍କାର ତ ତୁମେ ହବାକୁ ପଡିବ। ତାର ଅର୍ଥ ନାହିଁ ଯେ ଗୋଟେ ଦିନ ଜଣେ ହେଲେ ମନ୍ତ୍ର ନେଇଗଲା, ତା ନାଁଟା ପରିବର୍ତ୍ତନ ହେଲା, ସେ ସଂସ୍କାର ହେଇଗଲା ନାଇଁ। ଏଇ ସଂସ୍କାରଟା ତାକୁ ପ୍ରେମ ପ୍ରାପ୍ତି ପର୍ଯ୍ୟନ୍ତ କଣ୍ଟିନ୍ୟୁ କରିବାକୁ ପଡିବ। କେମିତି ଚଳିବ, କେମିତି ଖାଇବ, କେମିତି କଣ କରିବ, କେମିତି ଭୋଜନ କରିବ, ସଦ୍ଧର୍ମ ପୂଜା ସବୁବେଳେ ଗୁରୁଙ୍କୁ ପଚାରିବ, ଏଇଟା ଚାଲିବ ତାର ଶୃଙ୍ଖଳିତ ନା। ବ୍ରହ୍ମ ଜିଜ୍ଞାସ ସବୁବେଳେ ଭଗବାନଙ୍କ ବିଷୟରେ ଚିନ୍ତନ କରିବ, ପ୍ରଶ୍ନ ପଚାରିବ। ନା ତିଜିଦାତି ସଂସ୍କାରମ, ନା ସାଜିଦାତି ସଂସ୍କାରମ, ନ ନିବାସ ଗୁରୁ ବାପି ଗୁରା ବାପି। ଏମାନେ ଗୁରୁକୁଳରେ ବାସ ବି କରିନଥିଲେ, ଆମେ ତ ଗୁରୁକୁଳରେ ବାସ କରୁଛୁ, ଆମର ଭକ୍ତି ହେଲାନି, ଆଙ୍କର କେମିତି ଭକ୍ତି ହେଲା? ଏଠି କହୁଛନ୍ତି ନା ତପ, ଏମାନେ ତପସ୍ୟା ବି କରୁନାହାନ୍ତି ଆମ ସ୍ତ୍ରୀ ମାନେ, ତାମାନେ ଏଇ ଗୁଣ ଦ୍ୱାରା ଭକ୍ତି ହବ ନାହିଁ ଯଦି ଭକ୍ତ କୃପା ନ କରନ୍ତି, ଭକ୍ତ ସଙ୍ଗ ନ ହୁଏ। ସେ ନିଜ ମୁଖରେ ଆଜି କହିଲେ ନ ତପ ନ ଆତ୍ମମୀମାଂସା, ଏମାନେ କେବେ ବସି କିଛି ଅଚିତ ଆତ୍ମ କଣ, ଶରୀର କଣ, ଆତ୍ମମୀମାଂସା କେବେ, ଆତ୍ମାର କିଭଳି କଲ୍ୟାଣ ହବ, ଆତ୍ମା କିଭଳି ଉଦ୍ଧାର ହବ, ଜୀବ କେମିତି ବନ୍ଧନ ପଡିଛି, ଭଗବାନ କଣ, ଏସବୁ କେବେ ଆଲୋଚନା କରିନାହାନ୍ତି। ଆତ୍ମମୀମାଂସା ଜୀବ ସବୁବେଳେ ବିଚାର କରିବ ନା, ମୁଁ କେସ୍, ମୁଁ କାହିଁକି ଏଠି ଦୁଃଖ ପାଉଛି, କଣ କଲେ ଉଦ୍ଧାର ପାଇବି, କେମିତି ଭଗବାନଙ୍କ ମୋତେ ସହାୟତା କରିବି, ଆତ୍ମମୀମାଂସା ତାକୁ କୁହାଯାଏ। ସବୁଥିରେ ମୀମାଂସା ରହିଛି ନା, ଭକ୍ତି ମୀମାଂସା, କର୍ମ ମୀମାଂସା, ଜ୍ଞାନ ମୀମାଂସା, ଯୋଗ ମୀମାଂସା, କର୍ମୀ ମାନେ କର୍ମ ମତ ଦେବେ, କର୍ମ ମୀମାଂସା ମତ ଅଛି, ଭକ୍ତିର ଭକ୍ତି ମୀମାଂସା ମତ ଅଛି, ଆତ୍ମମୀମାଂସା। ଏଠି ଆତ୍ମମୀମାଂସା ଅର୍ଥ ଆତ୍ମାନୁଶୀଳନ, ମାନେ ବସି କେବେ ଏମିତି ଆତ୍ମ ବିଷୟରେ ଚିନ୍ତା, ଆମେ ବ୍ରାହ୍ମଣ ନା, ଆମେ ସବୁ ଆମକୁ ସବୁ ଶିକ୍ଷା ଦିଆଯାଇଛି। ଆତ୍ମମୀମାଂସା ନ ଶୌଚମ, ଶୌଚତା ପୁରୁଷର ଯେତିକି ରହେ ନାରୀର ସେତିକି ଶୌଚତା, ସେ କଣ ଡେଲି ତା କେଶ ଧୋଇପାରିବ? ପୁରୁଷ କଣ ଡେଲି ସ୍ନାନ କରିପାରୁଛି? ତାର ଅର୍ଥ ସେ ନିଚ ନୁହେଁ, କିନ୍ତୁ ଯେଉଁ ଯେଉଁ ବିଧାନ ରହିଛି ବେଦ ହିସାବରେ, ଜଣେ ପୁରୁଷ ଅଧିକା ଶୌଚ ହେଇପାରିବ ସବୁ ସମୟ, ସବୁବେଳେ ତାର ଶୌଚତା ଅଧିକା, ସେ କ୍ଲିନ୍ନେସ୍ ସବୁବେଳେ ମେଣ୍ଟେନ୍ କରିପାରିବ, ସବୁବେଳେ ତାର ସଟଲନେସ୍ ଭଲ ମନ୍ଦ ପରିଷ୍କାର ପରିଚ୍ଛନ୍ନତା ଏସବୁ ରହିଛି। ଜଣେ ନାରୀକୁ ମେଣ୍ଟେନ୍ କରିବାକୁ ହେଲେ ତାର ଯଦି ସତଗୁଣ ଥିବ ତ କରିପାରିବ, ନହେଲେ ପ୍ରାୟତଃ ସେ ଗୃହ କାର୍ଯ୍ୟରେ ବ୍ୟସ୍ତ ଏବଂ ତାର ଶାରୀରିକ ପରିବେଶ ନେଇକି ଜୀବନ ଜୀବନର ଢଙ୍ଗ ନେଇ ବହୁତ ଶୌଚତା ଆଣିବା ବହୁତ କଷ୍ଟ। କ୍ଲିନ୍ନେସ୍ ଯୋଉଟା ନ ଶୌଚ ଶୌଚତା ନାହିଁ, ପ୍ରାୟ ନାରୀମାନଙ୍କର ଆସକ୍ତି ଗୋଟେ ବଡ ଜିନିଷ, ତାଙ୍କର ସବୁବେଳେ ଗୋଟେ ଆସକ୍ତି ରହିବ, ଭୌତିକ ବସ୍ତୁ ପ୍ରତି ଅଧିକ ଆସକ୍ତି ରହିବ। ସରଧର୍ମ ଏଟା କାହାକୁ ନିନ୍ଦା କରାଯାଉନି, କେବେ ନାରୀ ଥିଲା ବେଳେ ତାର ସେ ଅବସ୍ଥା ହଉ, ସେ ପୁରୁଷ ହେଇଗଲା ପରେ ତା ଅବସ୍ଥା ବଦଳିଯିବ। ନତ୍ମୀମାଂସା ନ ଶୌଚ ଘୃଣାର ଯେ କେହି ସାଧୁମାନେ ବହୁତ ସାଧୁମାନେ ଏମିତି ନାରୀମାନଙ୍କୁ ଯୋଉ ଘୃଣା କରନ୍ତି ନା ନାରୀମାନଙ୍କୁ ଯୋଉ ଦୂର ରୁହନ୍ତି, ଏଟା ଘୃଣା ଦୃଷ୍ଟିରେ ନୁହେଁ, ଶାସ୍ତ୍ର ବିଧି ଦୃଷ୍ଟିରେ। ତାଙ୍କର କାମନା ବାସନା ନ ରହିଲେ ବି ସେମାନେ ନାରୀଙ୍କୁ ଦୂରରେ ରଖନ୍ତି, କାରଣ ଆମକୁ ଶାସ୍ତ୍ର ଏଟା କହିଛନ୍ତି, ଆମେ ଶାସ୍ତ୍ରକୁ ମାନନ କରିବାକୁ ପଡିବ। ବେଳେବେଳେ ସମସ୍ତଙ୍କର ଗୋଟେ ଘୃଣା ଭାବ ପ୍ରାୟ ଲୋକ ଭାବନ୍ତି ନା ବ୍ରହ୍ମଚାରୀ ମାନେ ସେମାନେ ସବୁ ଝିଅ ବୋହୁକୁ ଭଲ ପାଆନ୍ତିନି, ତାର ଅର୍ଥଟା ଏଇଟା ନୁହେଁ। ଯେହେତୁ ଶାସ୍ତ୍ର ଆମକୁ କହୁଛନ୍ତି ଏ କଥା, ଆମେ ଶାସ୍ତ୍ରକୁ ନ ମାନିଲେ ଶାସ୍ତ୍ର କୃପା ପାଇପାରିବୁନୁ। ଗୁରୁ କହୁଛନ୍ତି ଭାଗବତ କହୁଛନ୍ତି, ଆମେ ଏଟା ନ ମାନିଲେ ଭାଗବତଙ୍କ କୃପା ମିଳିବେନି, ଏଟା ଘୃଣାର ଜିନିଷ ନୁହେଁ। ବହୁ ସମୟରେ ବହୁତ ଜିନିଷ କୁହାଯାଇଛି, ସୁଖଦେବ ଗୋସ୍ୱାମୀ ଦେବ ନାରୀମାନଙ୍କ ବିଷୟରେ କହିଛନ୍ତି, ସେ ଘୃଣା କରି କହୁନାହାନ୍ତି। କେତେବେଳେ କେଉଁ କେସରେ କେମିତି କଣ କୁହାଯାଇଛି ତାର ଅର୍ଥ ବୁଝିବାକୁ ପଡିବ ନା, ଏଟା ଗୋଟେ ବଡ ଗୋଟେ କଣ କୁହାଯାଏ ଗୋଟେ ଦ୍ୱନ୍ଦ୍ୱ ଜିନିଷ, ଗୋଟେ ନାରୀ ସବୁବେଳେ ଭାବେ ଆରେ ଯଦି ସେଟା ହେଇଛି ତାହେଲେ ଟୋଟାଲି ଯଦି ନାରୀ ସମାଜ ସବୁ ନିନ୍ଦା କରୁଛନ୍ତି, ଗୋପୀମାନଙ୍କୁ କେମିତି ପୂଜା କରୁଛନ୍ତି, ରାଧାରାଣୀ କେଉଁ ସ୍ୱରରେ ଅଛନ୍ତି, ସେ ତ ପୁରୁଷ ନୁହନ୍ତି କି ନାରୀ ନୁହନ୍ତି, ସେ କେଉଁ ସ୍ୱରରେ ଅଛନ୍ତି, କୁନ୍ତୀ କଣ ଥିଲେ, ଦ୍ରୌପଦୀ କଣ ଥିଲେ, ଯାହାଙ୍କ କଥା ଆମେ ପଢିଛେ ସେମାନେ କଣ ଥିଲେ। ନାଇଁ ନାଇଁ କେତେବେଳେ ସାଧୁମାନେ ଯେଉଁ ଯେଉଁ ପରିସ୍ଥିତିରେ ଯେମିତି ରହୁଛନ୍ତି, କାହିଁକି ରହୁଛନ୍ତି, ତାର କାରଣ ବି ରହିଛି ନା, ଶାସ୍ତ୍ରକୁ କେତେବେଳେ ମାନନ କରିବା ପାଇଁ, ଗୁରୁବାକ୍ୟକୁ ମାନନ କରିବା ପାଇଁ, ସମାଜର ଶିକ୍ଷାକୁ ବି, ସାମାଜିକ ଶିକ୍ଷା ସମାଜରେ ଶିକ୍ଷା ରହିବ ସେଥିପାଇଁ ସବୁ। କିନ୍ତୁ ଘୃଣା ଘୃଣ୍ୟ ଭାବ ସବୁ ସମସ୍ତ ଯିଏ ଯାହାର ପରିପକ୍ୱ ଅବସ୍ଥା ଅଛି ଭକ୍ତିରେ, ସେ ଘୃଣ୍ୟ ଭାବ ତାର କେବେ ଆସେ ନା, କାରଣ ସେ ଜାଣେ ନାରୀ ବି ଗୋଟେ ଆତ୍ମା, ତା ହୃଦୟରେ ବି ଆତ୍ମା, ସେ ଗୋଟେ ସ୍ୱରଟା ଧରିଛି ନା, ଯୋଉ ସ୍ୱରଟା ଆମ ପାଇଁ ଗୋଟେ ଆକର୍ଷଣ ଲାଗୁଛି ଆଉ ବନ୍ଧନ କାରଣ ହଉଛି, ବା ପୁରୁଷ ପାଇଁ ନାରୀର ମାୟା, ନାରୀ ପାଇଁ ପୁରୁଷ ମାୟା, ବା ଆମେ କାହିଁକି ଦୂର ରହିବା ଦରକାର, ଆମର କାରଣ ନା, ଆମର ଯେହେତୁ ସ୍ୱର ଧାରଣା ଆମେ ରହିଛେ, ସ୍ୱର ଧାରଣା ଉର୍ଦ୍ଧକୁ ଆମେ ଯାଇନି, ତେଣୁ ଆମେ ଶାସ୍ତ୍ରବିଧିଟାକୁ ପାଳନ କରୁଛେ। ସେ ପ୍ରଭୁପଦ ମହାରାଜ ସେ କଥା କହିଲେ, ନାରଦମୁନି ଯୋଉ ରଖିଦେଲେ କାହାକୁ, କୟାଦଙ୍କୁ, ପ୍ରହ୍ଲାଦଙ୍କର ମାଙ୍କୁ, ଗର୍ଭବତୀ ଥିଲେ ସେ ବ୍ରହ୍ମଚାରୀ କେମିତି ରଖିଥିଲେ ତାଙ୍କ ନିଜ ଆଶ୍ରମରେ, ସେଟାକୁ ଆମେ ଅନୁସରଣ କରିପାରିବାନି, କାରଣ ସେ ଆତ୍ମଚେତନା ସ୍ତରର ଥିଲେ, ତାଙ୍କ ପାଇଁ କିଛି ବନ୍ଧନର କାରଣ ନାହିଁ। ଆମେ ଯେହେତୁ ସ୍ୱରଚେତନରେ ଅଛେ, ଆମକୁ ଉଦ୍ଧାର କରିବା ପାଇଁ ତାଙ୍କୁ ଏଇ ଜିନିଷ କୁହାହଉଛି। ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତରେ ନାରୀ କଥା କହିଛନ୍ତି, ସେ ନାରୀ ଶବ୍ଦ ଜାଣନ୍ତି ନା, ନାରୀ କଣ ପୁରୁଷ କଣ ତା ଭେଦ ବି ଜାଣନ୍ତି ନା, ଜାଣନ୍ତି ନା, ପ୍ରମାଣ ଦିଆଗଲା, ସ୍ତ୍ରୀ ପୁଂସ ବିଧା ବିବିକ୍ତ ଦୃଷ୍ଟି, ସ୍ତ୍ରୀମାନେ ସ୍ନାନ କଲାବେଳେ କଣ ହଉଥିଲେ, ଉଲଗ୍ ନେଇକି ସ୍ନାନ କରୁଛନ୍ତି, ବସ୍ତ୍ର ନଥିଲା, ବସ୍ତ୍ର ବିହୀନ ହେଇକି ସ୍ନାନ କରୁଛନ୍ତି, ସୁଖଦେବ ଗଲାବେଳେ ସେମାନେ ବସ୍ତ୍ର ପିନ୍ଧିଲେଣି, ବ୍ୟାସଦେବ ଆସିଲା ବେଳକୁ ବସ୍ତ୍ର ପିନ୍ଧିଲେ, ବ୍ୟାସଦେବ ପଚାରିଲେ ଆରେ ମୋ ପୁଅ ତ ଯୁବକ, ପରିପୃଷ୍ଟ ଶରୀର, 16 ବର୍ଷର ଯୁବକ, ତାକୁ ଦର୍ଶନ କରି ତୁମେ ବସ୍ତ୍ର ପିନ୍ଧିଲେ, ମୋତେ ଦର୍ଶନ କାହିଁକି, ସେଠି ସେ କହିଲେ ଏଇଟା ତାଙ୍କ ବଚନଟା, ତୁମ ପୁରୁଷର ନା ତୁମ ପୁତ୍ରଙ୍କର ନାରୀ ପୁରୁଷ ଭେଦ ନାହିଁ, ଏ ଦୃଷ୍ଟି ବିବିକ୍ତ ଦୃଷ୍ଟି, କେବଳ କୃଷ୍ଣଙ୍କୁ ଦର୍ଶନ କରୁ, ଆତ୍ମଦର୍ଶନ କରୁଛନ୍ତି, ସେ କାହିଁକି କାହାକୁ ଆକ୍ଷେପ କରି କହିବେ। ଶାସ୍ତ୍ରର ମର୍ଯ୍ୟାଦା ରହିଛନ୍ତି, ସାଧୁ ମର୍ଯ୍ୟାଦା ରହିଛନ୍ତି, ଲୋକ ମର୍ଯ୍ୟାଦା ରହିଛନ୍ତି, ଧର୍ମ ମର୍ଯ୍ୟାଦା ରହିଛନ୍ତି, ସାଧୁ ଜୀବନଟା ହଉଛି କଣ, କେବଳ ଗୋଟିଏ ଶୃଙ୍ଖଳା ଆଉ ନିୟମର ବନ୍ଧା, ସାଧୁ ଜୀବନ ଗୋଟେ ଏଭଳି ଜୀବନ, ଏଠି ସ୍ୱତନ୍ତ୍ରତାକୁ ହରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରଖାଯାଇଛି, ତୁମେ କେବଳ ଗୋଟେ କଣ୍ଢେଇ ଭଳିଆ ତୁମ ଜୀବନଟାକୁ, ଯେତେବେଳେ ସବୁ ନିୟମ ଗୁଡିକ ତୁମେ ଜାଣିଦେବ, ଗୁରୁଙ୍କର ଆଦେଶକୁ ମଧ୍ୟ ପାଳନ କରିବାକୁ ପଡିବ, ଶାସ୍ତ୍ର ଆଦେଶକୁ ପାଳନ କରିବାକୁ ପଡିବ, ମୋର ଜୀବନର ଧର୍ମ ହଉଛି ଏହା, ତେଣୁ ତୁମେ କଣ ହେଲ ବର୍ତ୍ତମାନ, ତୁମର ଗୋଟେ ଜୀବନ ଗୋଟେ କେବଳ ଶୃଙ୍ଖଳା ଭିତରେ, କେତେ ନୀତି ନିୟମ ଭିତରେ କେବଳ ବନ୍ଧା ହେଇକି ତୁମେ ରହିଲ, ତୁମର ସ୍ୱତନ୍ତ୍ରତା ଆଉ କିଛି ରହିଲା, ସେଟା ହଉଛି ଆନନ୍ଦ ସ୍ଥିତି। ଏ ସଂସାରରେ ତୁମେ ଦେଖ ଗୋଟେ ବଡ କମ୍ପାନୀର, ଗୋଟେ ବଡ କମ୍ପାନୀର ସେ ମାଲିକ ସୁଖର ଅଛି ନା ଚାକର ସୁଖର ଅଛି, ଯୋଉ ମାଲିକ କୋଟିପତି ସେ ସୁଖର ଅଛି ନା କୋଟିପତିର ଯିଏ ସେବା କରୁଛି ସେ ସୁଖର ଅଛି, ସେବା କରୁଛି, ଚାକ ଚାକ କରୁ, କାରଣ ସେ କେବଳ ଆଦେଶଟା ପାଳନ କରୁଛି, ବାସ୍ ଆଦେଶ ପାଳନ କରିବା ଲୋକ ସୁଖରେ ରହେ। ସେ ସେଟା କରିଦେଲା, ତାର ସେଟା ଯଦି ଠିକସେ କରିଦେଲା ତା ମୁଣ୍ଡ ଟେନସନ ନାହିଁ। ମାଲିକ କଣ, କୋଉ ଟଙ୍କା ଆସିଲା, କଣ ହେଲା, କାହାକୁ ମ୍ୟାନେଜ କର, ଇଏ କର, ତା ମୁଣ୍ଡ ପାଗଳ ନା, ଇଏ କଣ କଲା ମାଲିକ, ଏଇଠି ଚା କରେ, ସେ ତାର ଚାଟି କରିକି ନେଇ ଆଇଲା, ତାର ଖୁସି, ମାଲିକ ମୋ ଉପରେ ଖୁସି। ଆଜ୍ଞା ପାଳନରେ ଆନନ୍ଦ ଅଛି, ଆଜ୍ଞା ଦବାରେ ଆନନ୍ଦ ନାହିଁ, କିନ୍ତୁ ଆମର ଓଲଟା ହେଇଯାଇଛି, ବଦ୍ଧ ଜୀବିତ ଆମେ ହେଇଯାଇଛେ ଅନାଦି କାଳୁ, ତେଣୁ ଆଜ୍ଞା ଦବାରେ ଆନନ୍ଦ ଆସୁଛି, ଆଜ୍ଞା ପାଳନ କରିବାର ଆମର ଆନନ୍ଦ ନାହିଁ, ଏ ତ ଆମ ଜୀବନ ହେଇଯାଇଛି। ସେଥିପାଇଁ ବହୁତ ଶାସ୍ତ୍ର ନିୟମ ହିସାବରେ ଆମ ଜୀବନ ଚାଲିବାକୁ ପଡେ। ନ ଶୌଚ ନା ପି ସଂସ୍କାର, ସରି, ନ ଶୌଚ ନଚ କ୍ରିୟା ଶୁଭା, ଶୁଭା ମଙ୍ଗଳଦାୟୀ ନା କ୍ରିୟା ସନ୍ଧ୍ୟା ବନ୍ଦନା ଆଦି। ସେ କିଛି ମଙ୍ଗଳ କର୍ମ କାହିଁ କରିନାହାନ୍ତି, ସବୁବେଳେ ତ ଘର ଭିତରେ ରହିଲେ କଣ ମଙ୍ଗଳ କର୍ମ କରିଛନ୍ତି, ନିତ୍ୟ ନୈମିତିକ କ୍ରିୟା ସନ୍ଧ୍ୟା ବନ୍ଦନା ଆଦି କିଛି କରିନାହାନ୍ତି। ଏତିକି ନ କରିକି ଆମ ପତ୍ନୀମାନେ କିଭଳି ଏ ଦୃଢ଼ ଭକ୍ତି ପାଇଲେ, କିନ୍ତୁ ଆମେ ସବୁ କରି କେମିତି ଆମର, ଅର୍ଥାତ ସେ କହୁଛନ୍ତି ଏମାନଙ୍କର ଏହି ଗୁଣ ନାହିଁ, ତା ମାନେ ବ୍ରାହ୍ମଣ ମାନଙ୍କର ଏହି ଗୁଣ ଅଛି, ଏଠି ସେ କଥା କହିଲେ। ତଥାପି ହ୍ୟତମ ଶ୍ଲୋକେ କୃଷ୍ଣ ଯୋଗେଶ୍ୱରେଶ୍ୱରେ ଭକ୍ତି ଦୃଢା ନ ଚସ୍ମାକମ ସଂସ୍କାରାଦି ମତାମପି, ସଂସ୍କାରାଦି ମତାମପି, ପୂର୍ବରୁ ଯାହା ଯାହା କହିଲେ ସେ ସଂସ୍କାରାଦି ସମସ୍ତ ଗୁଣ ଆମ ପାଖରେ ଅଛି, କିନ୍ତୁ ଆମର ଭକ୍ତି ଦୃଢା ନ ଚସ୍ମାକମ, ଆମର ଦୃଢ଼ ଭକ୍ତି ହେଇପାରିଲା ନାହିଁ, କିନ୍ତୁ ତାଙ୍କର ହେଇପାରିଲା। ଏଠି ସେ ଆଜି କହୁଛନ୍ତି, ଏଠି ଚକ୍ରବାଦ ଲେଖିଲେ, ନତୁ ତାସାମ କୃଷ୍ଣାନୁରାଗେ ହେତୁ ଅସ୍ମଦ୍ ଗମ୍ୟ ଇତି ଆହୁ ନାସାମ ଇତି। ଏ ଶ୍ଲୋକଟା କହୁଛନ୍ତି, ଏ ଶ୍ଲୋକ କାହିଁ କହୁଛନ୍ତି ଯେ ଏମାନଙ୍କ ଯୋଉ କୃଷ୍ଣଙ୍କ ପ୍ରତି ଯୋଉ ଅନୁରାଗ ଆସିଲା ତାର କାରଣ ଆମେ କିଛି ବୁଝିପାରୁ ନା। କଣ ସେ କହୁଛନ୍ତି, ଯୋଗେଶ୍ୱରେଶ୍ୱରେ ଇତି ସ୍ୱୟବ ସ୍ୱ ଭକ୍ତେ ହେତୁ ଜ୍ଞାନତୁମ୍ ଉପପାଦୟତି ଇତି ନଚ ଅନ୍ୟ ଇତି ଭାବ। ସିଏ କେବଳ ହିଁ ଜାଣନ୍ତି ଯୋଗେଶ୍ୱରେଶ୍ୱରେ, ଯୋଗେ ଯୋଗୀମାନଙ୍କର ଈଶ୍ୱରଙ୍କର ଯିଏ ଈଶ୍ୱର ସିଏ ହିଁ କେବଳ ଜାଣନ୍ତି ତାଙ୍କ ଭକ୍ତଙ୍କର ତାଙ୍କ ପ୍ରତି କିଭଳି ସୁଦୃଢ ଭାବ ହେଲା, ଆମେ କଣ ଜାଣିବୁ, କାହିଁକି ଏଠି ସେ କହୁଛନ୍ତି। ତେନ କୃଷ୍ଣ ରୂପ ଗୁଣ ପ୍ରଖ୍ୟାପି ବ୍ରଜସ୍ଥ ମାଲିକାଦି ପନିତା ଜନସଙ୍ଗ ରୂପ ମୂଳ ହେତୁ ସ୍ତତ ଅଜ୍ଞାତ ଉକ୍ତ ହେଇତି ଶୁକଦେବ ଅଭିପ୍ରାୟ। ଶୁକଦେବ ଏଇ ଶ୍ଲୋକ ଯୋଉ କହୁଛନ୍ତି, ଚକ୍ରବର୍ତ୍ତ ଧରିଲେ ଭକ୍ତି ମାଂସକ ସବୁ ତାଙ୍କ ପତ୍ନୀମାନେ ବୁଝିପାରୁନଥିଲେ ଯେ ଆମର ସ୍ତ୍ରୀମାନଙ୍କର ଯୋଉ ଭକ୍ତି ଆରମ୍ଭ ହେଇଛି, ସେ ଆଶ୍ଚର୍ଯ୍ୟ ହଉଛନ୍ତି ନା, ହଠାତ୍ କେମିତି ଭକ୍ତି ହେଇଗଲା, କିଛି ସଂସ୍କାର ନାହିଁ, ସେ ଜାଣିନାହାନ୍ତି ଯେ ବ୍ରଜରେ ଯୋଉ ମାଲିକା, ଏଠି ଲେଖିଲେ ବ୍ରଜସ୍ଥ ମାଲିକା ମାଲିକାଦି ବନିତା ଜନ ସତ୍ସଙ୍ଗ ରୂପ ମୂଳ ହେତୁ ଅଜ୍ଞାତ। ତାଙ୍କ ସ୍ୱାମୀମାନଙ୍କୁ ଅଜ୍ଞାତ ଥିଲା ଯେ ସେମାନେ ଜାଣିନଥିଲେ ଯେ ବ୍ରଜରେ ଯୋଉ ଫୁଲ ବିକିବାକୁ ଆସନ୍ତି, ଫଳ ବିକିବାକୁ ଆସନ୍ତି ଯୋଉ ନାରୀମାନେ, ସେମାନଙ୍କର ସତ୍ସଙ୍ଗ କରିକି ସେମାନଙ୍କର ଏଇ ସ୍ଥିତି ଆଜି ପ୍ରାପ୍ତ ହେଲା। ସେଥିପାଇଁ ସେମାନେ ଦୃଢ଼ ଭକ୍ତି କେମିତି ହେଲା, ଆମର ଏତେ ସଂସ୍କାର ତା ହେଲେନି ତାଙ୍କର କେମିତି ହେଲା, ନଚ ଅସ୍ମାକମ, ସେ ଆଶ୍ଚର୍ଯ୍ୟ ହେଉଛନ୍ତି ସେଇ ସତ୍ସଙ୍ଗ ହେଲା ବଳ ହେତୁ ଶୁଦ୍ଧ ଭକତ ଚରଣ ରେଣୁ ଭଜନ ଅନୁକୂଳ ଭକତ ସେବା ପରମ ସିଦ୍ଧି ପ୍ରେମଲତି କାରମୂଳ। ଆମେ ସେ ଭକ୍ତର ସେବା କରୁଛେ, ପ୍ରଭୁପାଦଙ୍କର ଆଚାର୍ଯ୍ୟଙ୍କର ସେବା କରୁଛେ, ସେଟାକୁ ପ୍ରତି ମୁହୂର୍ତ୍ତରେ ଉପଲବ୍ଧି କରିବାକୁ ପଡିବ। ଯେତେବେଳେ ମୁଁ ଭଗବାନଙ୍କର ସେବା କରୁଛି ଭାବନା ଆସିଯାଏ ଆମ ହୃଦୟ ଭିତରେ, ସେ ଭଗବତ ଭାବନାଟା ଆମର ଯୋଉ ଅହଙ୍କାରଟା ଆମକୁ ଭାବେ ମୁଁ ଏଟା କରୁଛି, ସେଇଟା ହିଁ ଆମର ସର୍ବନାଶର କାରଣ ହେଇଯାଏ, ସେଟା ଭକ୍ତିକୁ ଶୁଦ୍ଧ ଭକ୍ତିକୁ ଯାଇପାରେ ନା, ଶୁଦ୍ଧ ଭକ୍ତି ସ୍ଥିତିକୁ ଆମେ ଆଉ ଯାଇପାରୁନେ, ବାଧକ ହେଇଯାଉଛି। ମୁଁ ଗୁରୁ ବୈଷ୍ଣବଙ୍କର ଜଣେ ଦିନହୀନ ସେବକ, ସେ ସ୍ଥିତିଟାକୁ ସେଇଟା ହଉଛି ଆମର ସ୍ୱରୂପ ସ୍ଥିତି। ଯଦି ଆମର କୁହାଗଲା ଜୀବର ସ୍ୱରୂପ ହେ ନିତ୍ୟ କୃଷ୍ଣ ଦାସ, କୃଷ୍ଣଙ୍କର ନିତ୍ୟ ଦାସ, କିନ୍ତୁ ପ୍ରଥମେ ଆମକୁ ଜାଣିବାକୁ ହେଲେ ଆମକୁ ଆଗେ ବୈଷ୍ଣବ ଦାସ ହବାକୁ ପଡିବ, ଗୁରୁଦାସ ହବାକୁ ପଡିବ, ନହେଲେ ଆମେ କୃଷ୍ଣଦାସ ହେଇପାରିବାନି। ଗୁରୁଦେବ ସବୁବେଳେ କଥା କୁହନ୍ତି, ତୁମେ ଆଗେ କୃଷ୍ଣଦାସ କେବେ ହେଇପାରିବନି, ତୁମେ ମାୟାର ଦାସ ହଉ, ତୁମେ କଣ କୃଷ୍ଣଙ୍କର ଦାସ ହବ, ତୁମକୁ ଗୁରୁଙ୍କର ଦାସ ହବାକୁ ପଡିବ, ଶୁଦ୍ଧ ଭକ୍ତଙ୍କର ଦାସ ହବାକୁ ପଡିବ। ତାପରେ ତୁମେ କୃଷ୍ଣ ଦାସ ଈଶ୍ୱର ସିଦ୍ଧି ପ୍ରାପ୍ତ ସେଥିପାଇଁ ମାନେ ଜାଣିପାରୁନାହାନ୍ତି କାରଣଟା କଣ କେମିତି ଏତେ ଦୃଢ଼ ଭକ୍ତି ହେଲା ଆମର ସବୁ ସଂସ୍କାର ଥାଇକି ଆମର ହେଇପାରିଲାନି କିନ୍ତୁ ଏମାନଙ୍କର କିଛି ନଥାଏ କେମିତି ହେଇଗଲା କିନ୍ତୁ ବ୍ରଜର ଯୋଉ ମାଳିକା ମାଳି ନାରୀମାନେ ବନିତା ମାନେ ସବୁ ଫୁଲ ଧରିକି ଆସନ୍ତି ଫଳ ଧରିକି ଆସନ୍ତି ସେମାନଙ୍କର ସଙ୍ଗ କରିକି ଏଟା ହେଇଛି ବୋଲି ସେମାନେ ଜାଣନ୍ତି ନା ସେଥିପାଇଁ ସେମାନେ ଆଶ୍ଚର୍ଯ୍ୟ ହଉଛନ୍ତି ଏବଂ ନିଜକୁ ନିନ୍ଦା କରୁଛନ୍ତି ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଭାଗବତମ କି ଜୟ ଶ୍ରୀଲ ପ୍ରଭୁ ପାଶ୍ଲ ଗୁରୁଦେବ କି ଜୟ ନିତାୟ କୌର ପ୍ରମାନନ୍ଦେ ହରି ହରି ବୋଲ ହରେ କୃଷ୍ଣ।